ଆମର ସମସ୍ୟା ଯଦି କିଛି ଅଛି ଭକ୍ତି ଯୁଗରେ, ସବୁଠୁ ବଡ ଜିନିଷ ଗୋଟେ, ଆମେ ଅନ୍ଧ ଭାବରେ ସାଧୁ ଗୁରୁ ଆଚାର୍ଯ୍ୟ ପରମ୍ପରା ଶୁଦ୍ଧ ଭକ୍ତ ପରମ୍ପରା ଆଚାର୍ଯ୍ୟ ମାନଙ୍କର ଶିକ୍ଷାକୁ ଆମେ ଗ୍ରହଣ କରିପାରୁନି। ଯେହେତୁ ଆମର ଭୌତିକ ଜ୍ଞାନ ଗାରିମା କିଛି ରହିଛି, କୁସଂସ୍କାର ବି ରହିଛି, ତାର ପ୍ରଭାବରେ କିଛି ଜିନିଷ ଆମକୁ ପ୍ରାକ୍ଟିକାଲ ଯାହା କୁହାଯାଏ ପ୍ରାକ୍ଟିକାଲ ବୋଲି ଜ୍ଞାନ ହଉନି, ଏ ସମ୍ଭବ ଏଇଟା ହଉନି, କେତେଟା ଅସମ୍ଭବ ବୋଲି ଆମକୁ ଲାଗୁଛି। ଏଇଟା ସଂସ୍କାରର ଭାବ, ଅସମ୍ଭବ ବୋଲି ନ ଲାଗିଲେ ବି ପ୍ରାକ୍ଟିକାଲ ବୋଲି ଲାଗୁନି। ଏଇଟା ଯେଉଁଟା ହଉଛି, ଏଇଟା ଯାହା କୁହା ହଉଛି, ଏଇଟା ପ୍ରାକ୍ଟିକାଲ ନୁହେଁ। ଆମର ଲାଇଫରେ କେଉଁଟା ପ୍ରାକ୍ଟିକାଲ କେଉଁଟା ପ୍ରାକ୍ଟିକାଲ ନୁହେଁ, ତାପରେ ଭଗବାନଙ୍କର ନିୟମ କିଛି ନିର୍ଭର କରେ ନା। ଭଗବାନଙ୍କର ଯେଉଁ ନିୟମଟା ସେଟା ସବୁବେଳେ ସମାନ, ସେ ପଥରେ ଆମକୁ ଯିବାକୁ ପଡିବ। ଆମକୁ କେତେ ଜିନିଷ ଭଲ ଲାଗେନି, କେତେ ଜିନିଷ ଭଲ ଲାଗେ, ଲାଗିବା ନ ଲାଗିବା ସେଥିରେ କିଛି ମତଲବ ନାହିଁ, ସେଥିରେ କୌଣସି ସମ୍ବନ୍ଧ ନାହିଁ। ଏଇ କଥାରେ ମୁଁ କହୁଥିଲି ଯେ ଭକ୍ତି ଯୋଗରେ ଅନ୍ଧମାନେ ବିଶ୍ୱାସ, ଅନ୍ଧ ଯେମିତି ଗୋଟେ ଅନୁସରଣ କରେ, କେବଳ ପଚାରି ଦିଏ ତାକୁ ଯିଏ ଯାହା କୁହେ ସେ ରାସ୍ତାରେ ଯାଏ। ଆମେ ଏଠି ଯାହା ପଚାରୁଛେ କେବଳ ସାଧୁଗୁରୁ ଆଚାର୍ଯ୍ୟ ମାନଙ୍କୁ ପଚାରିବା ଦରକାର। ଆଉ ଆଜିକାଲି କଳିଯୁଗରେ ଗୋଟେ ଭଲ ସୁବିଧା ହେଇଯାଇଛି ଯେ ମିଡ଼ିଆ ଯୋଉ ବାହାରି ପଡ଼ିଲା, କଥା ଗୋଟେ ରେକର୍ଡ କରି ରଖା ହେଇଛି, ଯେଭଳି ପ୍ରଭୁପାଦଙ୍କର କଥା ଆଚାର୍ଯ୍ୟ ମାନଙ୍କର କଥାକୁ ରଖା ହେଇଛି, ବର୍ତ୍ତମାନ ଶୁଣିପାରିବ ଦେଖିପାରିବ, ସେ ପାଶ ଅନୁସରଣ କରି ଚାଲିବା ଦରକାର। ଅନ୍ଧ ଯେଭଳି ଅନୁସରଣ କରେ ଆଉ କୌଣସି ସନ୍ଦେହ କରେ ନା, ଦାଦା ଚକ୍ଷୁ ନାହିଁ। ଆମକୁ ପ୍ରାଥମିକ ଅବସ୍ଥା ଆମ ଭକ୍ତି ଜୀବନରେ ସେଭଳି ହେବା ଦରକାର, ଏବଂ ତାପରେ ଯେତେବେଳେ ଆମେ ଭକ୍ତିରେ ପ୍ରଗତି କରିବା, ସେତେବେଳେ ରସ ପ୍ରେମ ଯୋଉ ଯୋଉ ଜାଗ୍ରତ ହବ, ଶ୍ରଦ୍ଧା ବିଶ୍ୱାସ ବଳରେ ଗୁରୁ ସାଧୁଗୁରୁଙ୍କ କୃପା ବଳରେ ହୃଦୟରେ ଯୋଉ ରସ ଆସିବ, ସେଇଟା ବି ଗୋଟେ ଅନ୍ଧ ଅବସ୍ଥା। ଜଗତରେ ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି ସେମାନେ ବହୁତ ଆଡ଼ରେ କିଛି ମୁଣ୍ଡ ଖର୍ଚ୍ଚ କରୁନାହାନ୍ତି। ବହୁ ଶାଖା ଯୋଉ ଭଗବାନ କହିଲେ ନା, ବହୁ ଶାଖା ବହୁ ଶାଖା ହିଁ ଅନନ୍ତ ଆସିଛ, ଶାଖା ବୁଦ୍ଧି ଗୁଡା ବହୁତ ଶାଖା ହେଇଗଲେ କେମିତି ହବ, ମୁଁ ଏଟା କରିବି ସେଟା କରିବି ସେଟା କରିବି, ନାଇଁ ନାଇଁ, ମତେ କୃଷ୍ଣଙ୍କୁ ଭଲ ପାଇବାର ଅଛି, ଗୁରୁ ବୈଷ୍ଣବଙ୍କୁ ଭଲ ପାଇବାର ଅଛି, ତାଙ୍କର ଆନୁଗତ୍ୟରେ ମୋର ସେବା କରିବାର ଅଛି, ବା ସିମ୍ପଲ ଯେଉଁଟା ପ୍ରାକ୍ଟିକାଲ ସେଟା କୃଷ୍ଣ କହିଛନ୍ତି। କୃଷ୍ଣଙ୍କୁ ପାଇବାର ଯୋଉ ପଥ ଗୁଡିକ ରହିଛି ସେଟା ବହୁତ କଷ୍ଟ, ସେଟା ପ୍ରାକ୍ଟିକାଲ ନୁହେଁ କଳିଯୁଗ ପାଇଁ। ଭକ୍ତିର ସମସ୍ୟା ତୁମେ ପଢ଼ିଦିଅ, ଯେଉଁ ଲକ୍ଷଣ ସବୁ ରହିଛି, ଯେଉଁ ସ୍ତର ସବୁ ରହିଛି, ଗୋଟେ କଣ ପ୍ରାକ୍ଟିକାଲ ଗୋଟେ ଯିବ, ଯେତେ ପଢ଼ିଦେବ ସେ କହିଲେ ଏଇଟା ହେଇପାରିବନି ଭକ୍ତି। ଆମକୁ ପ୍ରାକ୍ଟିକାଲ ପଥର ଦିଆଗଲା, ତୁମେ ସାଧୁଗୁରୁଙ୍କର ଆଚାର୍ଯ୍ୟଙ୍କର ଆନୁଗତ୍ୟରେ ରୁହ, ଭଗବାନଙ୍କ ସେବାର ଲାଗ, ଠିକ ସେ ଭଜନ କର, ଆଉ ଅବଶିଷ୍ଟ ଯାହା ସବୁ ଅଛି ସେଟା କୃପା ଦ୍ୱାରା ସମ୍ଭବ ହବ, ନହେଲେ ହବନି, ସାମର୍ଥ୍ୟ ଦ୍ୱାରା ହବନି। ସରଳ ପଥ ଦିଆଗଲା, ଯେଉଁଟା ପସିବୁଲ ସେଟାକୁ ଯଦି ଆମେ ଗ୍ରହଣ, ଏଇଟା ଗୋଟେ ମିନିମମ୍, ପ୍ରଭୁପଦୀ ମହାରାଜ କହୁଛନ୍ତି, ଚୈତନ୍ୟ ମହାପ୍ରଭୁ ଯାହା ଦେଇଛନ୍ତି ବା ଆଚାର୍ଯ୍ୟ ମାନେ ଯାହା ଦେଇଛନ୍ତି, ଗୋଟେ ମିନିମମ୍ ଷ୍ଟାଣ୍ଡାର୍ଡ, ତାଠୁ ଆଉ କମ୍ପ୍ରମାଇଜ କିଛି କରିହବନି। ଜଣେ କହିବେ ମୁଁ ଷୋଳମାଳ କରିପାରୁନି, ଆହୁରି କମ୍ ହବ, ନା ତାଠୁ କିଛି କରିହବନି। ମିନିମମ୍ ଯୋଉଟା କୁହା ହେଇଗଲା ଶବ୍ଦଟା କଣ କହୁଛି, ସର୍ବନିମ୍ନ, ସର୍ବନିମ୍ନ ତଳ ଆଉ ଗୋଟେ କଣ ଅଛି ଶବ୍ଦ ଓଡ଼ିଆରେ, ସର୍ବନିମ୍ନ ତଳ ଆଉ କିଛି ଶବ୍ଦ ନାହିଁ ନା, ମିନିମମ୍ ସେଟା କୁହା ହେଲା, ସେଟା ମିନିମମ୍। କଳିଯୁଗରେ ଆମର ଯୋଉ ସାଧାରଣ ପନ୍ଥା ଦିଆଯାଇଛି ଏଟା ଗୋଟେ ମିନିମମ୍ ସ୍ତର, ଆକୁ ଆଉ ରିଲାକ୍ସ କରିହବନି। ସେ ସାଧୁଗୁରୁଙ୍କ ଆନୁଗତ୍ୟ ରହିକି ଆମେ ଏକ ଅନ୍ଧ ଭଳି ଅନୁସରଣ କରି ଯିବାକୁ ପଡିବ। ବିଶ୍ୱାସ ଯୋଉ ଭଗବତ ବିଶ୍ୱାସଟା ଗୋଟେ ଅନ୍ଧ ଯେଭଳି ବିଶ୍ୱାସ କରିକି କେବଳ ଯାଉଛି, ସେଭଳି ଆମର ଭଗବାନଙ୍କ ପ୍ରତି ବିଶ୍ୱାସଟା ସେଭଳି ବଢିବା ଦରକାର। ବହୁତ କିଛି ବୁଦ୍ଧି ଖର୍ଚ୍ଚ କଲେ ଆମେ କିଛି ପାରିବାନି, ସବୁବେଳେ ମନେ ରଖିବା ଦରକାର ଆମେ ଯେତେ ଚତୁର ହେଲେ ବି, ଯେତେ ବୁଦ୍ଧିମାନ ହେଲେ ବି, ଧନ ଜ୍ଞାନ ବଳ ସବୁ ଥିଲେ ବି ଆମର କର୍ମଫଳଟା ଅଛି। ଏଇଟା ଗୋଟେ ଯଦି ଯିଏ ବୁଦ୍ଧିମାନ ଲୋକ ଚିନ୍ତା କରିଦେବ, ସେ ଚୁପକୁଣ୍ଡ ବସିଯିବ। ଜୀବନ ସ୍ଥିର, ସେମାନେ କାହିଁକି ସ୍ଥିର, ସେମାନେ ଚିନ୍ତା କରନ୍ତି କାଳର ବଳ ଆଉ ନିଜର କର୍ମ ଫଳ। କାଳର ବଳ ଅଛି, ସେ ଫୋପାଡ଼ିଦେବ କେତେବେଳେ ନେଇ କୁଆଡ଼େ, କାଳ କେତେବେଳେ କାର୍ଯ୍ୟ କରିବ ଯେତେବେଳେ କର୍ମଫଳଟା ଖରାପ ଥିବ, ଭଲ ଥିଲେ ବି ସେ କୋଉଠୁ ଉଠେଇଦେବ, ଖରାପ ଥିଲେ ବି ଫୋପାଡ଼ିଦେବ। ଯେହେତୁ ଆମେ ଗୋଟେ ଯନ୍ତ୍ରବତ୍ କର୍ମ ଦ୍ୱାରା ବାନ୍ଧି ହେଇକି ରହିଛେ, ଆମେ କଣ ଗୋଟେ ପ୍ଲାନ୍ ପ୍ରୋଜେକ୍ଟ କରିବା, ବରଂ ଭଗବାନଙ୍କର ଶରଣାଙ୍ଗତ ହେଇଯିବା। ପ୍ରଭୁଙ୍କର ଶରଣାଙ୍ଗତ ହେବା ଦ୍ୱାରା ଯାହା ପ୍ରଭୁ ଯେଉଁ ପଥରେ ଆମକୁ ନେବେ, ଯେଭଳି ଜ୍ଞାନ ବୁଦ୍ଧି ଦେବେ, କାରଣ ଭଗବାନ କଣ ଚାହିଁକି ରହିଛି, ସେ ପରମାତ୍ମା ରୂପରେ ହୃଦୟରେ ଅଛନ୍ତି ନା, ସେ ଜୀବକୁ ଚାହିଁକି ରହିଛନ୍ତି, ଜୀବର ଡିଜାୟାରଟା କଣ ଆସୁଛି, ଆମେ ଅନ୍ୟକୁ ଦୋଷ ଦବା ସେଟା ଗୋଟେ ସର୍କମଷ୍ଟାନ୍ସିଆଲି କଣ କୁହାଯିବ, ପାରିପାର୍ଶ୍ୱିକ ଅବସ୍ଥାରେ ଆମେ କହିଦେଉଛେ ମୁଁ ଏଠି ଚଳିପାରୁନି, ଏଠି ମୋର ଅସୁବିଧା ହେଉଛି, ଏଠି ମୋର ଦେହଟା ଖରାପ, ଏଠି ଗୋଟେ ପାରିପାର୍ଶ୍ୱିକ ଅବସ୍ଥାରେ ବା ସାମୟିକ ଭାବରେ କିଛି ଗୋଟେ କ୍ରିଏଟ୍ ହେଉଛି, ଏଟା ରିଏଲ୍ ପ୍ରୋବ୍ଲେମ୍ ନୁହେଁ, ପ୍ରକୃତ ସମସ୍ୟାଟା ନୁହେଁ, ଜଣେ ଏଠି ଚଳିପାରୁନି, ସିଏ ସେଠି ଗଲେ ଚଳିଯିବ, ସେଠି ଗଲେ ସୁବିଧା ହେଇଯିବ, ନାଇଁ ନାଇଁ ସେମିତି କିଛି ନାହିଁ, ଯଦି ପ୍ରାକ୍ଟିକାଲ ଜିନିଷ ଯଦି ମୁଁ କହିବି ସେଟା କିଛି ନାହିଁ, ଯଦି ଅସୁବିଧା ଗୋଟେ ଜାଗାରେ ଅଛି ସେ ଜାଗାରେ ବି ଲୋକ ରହିଛନ୍ତି, ଆମର କାମନାଟା କଣ ଅଛି, ଆମର କାମନା ହିସାବରେ ଆମକୁ ବ୍ୟବସ୍ଥା ମିଳିବ, ଆମର ଡିଜାୟର ଯେଭଳି ପରମାତ୍ମା ଜାଣୁଛନ୍ତି, ଶିକ୍ଷିତ କୃଷ୍ଣ ନା ଜାଣିଦେଉଛନ୍ତି, ଆରେ ଏଇ ଜୀବଟା ଭଜନ କରୁଛି ମୋର ଭକ୍ତ ହେଇଛି, କିନ୍ତୁ ୟାର କାମନାଟା ଏୟା ରହିଛି, ସେ କାମନା ହିସାବରେ ସେ ବ୍ୟବସ୍ଥା କରିବେ, ଗୋଟେ ସରଳ ଜିନିଷ, କାମନାଟା ଶୁଦ୍ଧ ହେଇନି ବ୍ୟବସ୍ଥାଟା କେମିତି ଆସିବ, ସୁବିଧା ଅସୁବିଧା ସବୁ ଜଗତର ସବୁ ଜାଗାରେ ଅଛି, ସେଟା କର୍ମ କର୍ମର ଫଳ ହିସାବରେ ଆସି ମିଳିବ, ଯେଉଁଠି ବହୁତ ଲୋକ ଅସୁବିଧା କରୁଛନ୍ତି ସେଠି ସୁବିଧାରେ ବି ଲୋକ ଅଛନ୍ତି, ଯେଉଁଠି ଲୋକ ବହୁତ ସୁବିଧା କରୁଛନ୍ତି ସେଠି ଲୋକ ବି ଚଳିବି ପାରୁନି, କାରଣ ସବୁ ଜିନିଷ ତିଆରି ହେଉଛି କ'ଣ ନା ନିଜର କାମନାରେ, ଯିବ କାହାକୁ ହିଁ ଦୋଷ ଦେବା ଉଚିତ ନାହିଁ, ଯେଉଁମାନେ ବୁଦ୍ଧିମାନ ଲୋକ ସେମାନେ ନିଜକୁ ଜାଣିବା ଦରକାର ଯେ ମୋର ହୃଦୟରେ କ'ଣ କାମନାଟା ରହିଛି, ମୁଁ କ'ଣ ଭଗବାନଙ୍କୁ ପାଇବା ପାଇଁ ଚାହୁଁଛି, ମୁଁ କ'ଣ କୃଷ୍ଣଙ୍କୁ ପାଇବା ପାଇଁ ଚାହୁଁଛି, ମୁଁ କ'ଣ ଚାହୁଁଛି ଗୋଟେ ଜଣେ ଶୁଦ୍ଧ ଭକ୍ତଙ୍କର ସନ୍ତୁଷ୍ଟ କରିବି, ତାଙ୍କୁ ପ୍ରସନ୍ନ କରିବି, ସେଥିପାଇଁ ମୁଁ କ'ଣ କରୁଛି, ମୋର କାମନାଟା କ'ଣ ରହିଛି, ସେ ଗୋଟେ ଜୀବନ ନିଜକୁ ନିଜେ ଜାଣିବା ଦରକାର, ବହୁତ କିଛି ଦର୍ଶନ ଅଛି, ବହୁତ କିଛି ଉପାୟ ରହିଛି, ବହୁତ କିଛି ଏଯାକ କୁହାଯାଏ ଆମର ଭକ୍ତି ଯୁଗରେ ବହୁତ କିଛି ରହିଛି, ଧାମ ସେବା ରହିଛି, ଧାମବାସ ରହିଛି, ନାମର ମହିମା ରହିଛି, ବହୁତ କିଛି ଜିନିଷ ରହିଛି ଆମ ପାଖରେ, ଭାଗବତର ମହିମା ରହିଛନ୍ତି, ବିଗ୍ରହର ମହିମା, ସବୁ ଜିନିଷ ରହିଛି ଆମ ପାଖରେ, ସେଥିରେ କିଛି କାହାକୁ କୁହାଯାଉନି କାହାର ମହିମା ନାହିଁ ବୋଲି, କିନ୍ତୁ କୌଣସି ମହିମା ଗୋଟେ ଜୀବ ପାଖରେ କାର୍ଯ୍ୟ କରିବନି ଯେତେ ତାର ଅନ୍ତରଟା ତାର କାମନାଟା ଶୁଦ୍ଧ ନାହିଁ, ସେ ଧାମ ରହିଲେ କ'ଣ ହବ, ସେ ନାମ କଲେ କ'ଣ ହବ, କାରଣ ସେ ଯାହା କାମନା କରୁଛି ସେ କାମନା ହିସାବରେ ତାକୁ ଫଳ ମିଳିବ ନା, ସେ ତାର କାମନା ହିସାବରେ ଫଳ ମିଳୁଛି, ଗୋଟେ ଜୀବର କିଛି କାମନା ରହୁଛି, ସେ ଭକ୍ତ ହେଲେ ବି ସେ ଜପ କଲେ ବି ମନ୍ଦିର ରହିଲେ ବି ତାର କ'ଣ କାମନା ରହୁଛି, ତାର କାମନାଟା କେବଳ ଗୋଟିଏ ରହିବା ଦରକାର, ମହାପ୍ରଭୁ କହିଲେ ନା ଅବତାତ ଭକ୍ତିର ଅହିତ କିତୋଇ, ମୋ ଜୀବନରେ ସବୁକିଛି ଛାରକାର ହେଇଯାଉ, ସବୁକିଛି ନଷ୍ଟ ହେଇଯାଉ, ଦେହ ତ ଦିନେ ଯିବ, ମାନ ସମ୍ମାନ ଦିନେ ଚାଲିଯିବ, ସବୁ ଚାଲିଯିବ, ଆପଣଙ୍କ ଚରଣରେ ମୋର କେମିତି ଭକ୍ତି ହଉ, ସେଇଟା ଆମେ କ'ଣ ଭକ୍ତି ପାଇଁ ଚେଷ୍ଟା କରିବା ଦରକାର, ପାରିପାର୍ଶ୍ୱିକ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ, ଯେହେତୁ ଆମେ କନିଷ୍ଠ ସ୍ତରରେ ଅଛେ ପାରିପାର୍ଶ୍ୱିକ ଅବସ୍ଥାରେ ଡିଷ୍ଟର୍ବ ହେଇଯାଉଛି, ଆମେ ଭକ୍ତି କରିପାରୁ, କିନ୍ତୁ ପରିବେଶ ସହିତ ଭକ୍ତି ଠାକୁର କୁହନ୍ତି ଯେ ସୁନ୍ଦର ପରିବେଶ ହେଇଗଲେ ଜଣେ ଭଜନ କରିପାରିବ ତାର ମାନେ ନାହିଁ, ତୁମ ସୁନ୍ଦର ପରିବେଶ ଯଦି ଛାଡ଼ି ଦିଆଯିବ ଯାହା ଦେଖା କେମିତି ଭଜନ କରିବ, କାରଣ ତୁମ ମୁଣ୍ଡ ଭିତରେ ଯାହା ରହିଛି ସେଟାକୁ ରିଫ୍ଲେକ୍ସନ ନାହିଁ, ସୁନ୍ଦର ପରିବେଶ ଭିତରୁ ସେ ଜିନିଷଟା ଆସିବ, ସୁନ୍ଦର ପରିବେଶ ଆମର ସୁନ୍ଦର ସଙ୍ଗ ଭକ୍ତି ଠାକୁର କୁହନ୍ତି, ଆମର ଆସୋସିଏସନ ଇମ୍ପୋର୍ଟାଣ୍ଟ ପ୍ଲେସ୍ ଇମ୍ପୋର୍ଟାଣ୍ଟ ନୁହେଁ, ସଙ୍ଗ ତୁମେ କିଭଳି ସଙ୍ଗରେ ରହୁଛ, ସଙ୍ଗ ହିସାବରେ ତୁମର କ'ଣ ହବ ଭାବନାଟା ଶୁଦ୍ଧ ହବ, ସ୍ଥାନର କ'ଣ ଅଛି, ସ୍ଥାନ ରହିଲେ ବି ସଙ୍ଗ ଠିକ୍ ନ ମିଳିଲେ, କଂସର ସଙ୍ଗ ଦେଖ ମଥୁରାରେ ରହୁଥିଲେ ସଙ୍ଗ ଦୋଷରେ ଆଜି କ'ଣ ହେଇଛି, ଭାବନାଟାକୁ ଶୁଦ୍ଧ କରିବାକୁ ପଡ଼େ, ଏ ନନ୍ଦ ମହାରାଜଙ୍କ କଥାରେ ପଡ଼ୁଛନ୍ତି କହୁଛନ୍ତି, ଗର୍ଗାଚାର୍ଯ୍ୟ ଯାହା କହୁଥିଲେ ନନ୍ଦ ମହାରାଜ ଅଲଗା ଦିଗରେ ବୁଝୁଥିଲେ, କାରଣ ସେ ପ୍ରେମରେ ଅନ୍ଧ ହେଇଯାଇଥିଲେ, ଭକ୍ତି ଯୁଗରେ ଯେଉଁ ଆମର ମନର ବିକ୍ଷେପ ଅବସ୍ଥା, ମନର ବିଭିନ୍ନ ଚିନ୍ତା, କାରଣ ଭୌତିକ ଶରୀର ଯେଉଁ ଗୋଟେ ଜୀବ ରହିଛି ନା ତାକୁ ଶରୀର ଟାଣିନେଇ ପଡ଼ୁଛି, ତା ମନ ତାକୁ ଟାଣିନେଇ ପଡ଼ୁଛି, ତାର ଗୋଟେ ଇଚ୍ଛା ହେଉଛି ଏଇଟା କରିଦେଲେ ହେଇଯିବି କି, ଏଇଟା କରିଦେଲେ ମୁଁ ସୁଖୀ ହେଇଯିବି, କାରଣ ସେ କେବେ ଅନାଦିକାଳରୁ ଏଇଟା କରିକି ଆସିଛି ନା, ତା ମନ କେବେ ହେଲେ ଗୋଟେ ରେଷ୍ଟ ନେଇପାରିବନି, ସବୁବେଳେ ଗୋଟେ କାର୍ଯ୍ୟକ୍ଷମ ଶକ୍ତି କାହାର ଅଛି ମନରେ ଅଛି, ଆଉ କ'ଣ କରିବ ନା ନ୍ୟୁ ପ୍ଲାନ୍ ସେଟା ଗୋଟେ ନୂତନ ଯୋଜନା ସୃଷ୍ଟି କରିବ, ସେଥିରେ ଆନନ୍ଦ ହବ, ସେ ଫେଡ଼ ପଉଛି ନା ପୁରୁଣା ପ୍ଲାନ୍ ଗୁଡ଼ାକ, ସେଥିରେ ନୂଆ ଗୋଟେ ପ୍ଲାନ୍ କରିଦେବ, ସେ କହ ଏଇଟା ଭଲ ଲାଗିବ, ପୁଣି କେତେ ଦିନ ଫେଡ଼ ପୁଣି ଆଉ ଗୋଟେ ପ୍ଲାନ୍ କରିବ, ମନର ଯେଉଁ ଭିନ୍ନ ଭିନ୍ନ ପ୍ରକାର ଯୋଜନା ରହିଛି ଏଇଟାକୁ ବଦଳେଇବା ନା ବହୁତ କଷ୍ଟ, ସେଥିରେ ମନ ଗୋଟିଏ ଜିନିଷ ଚାହେଁ, ସେଥିରେ ଭେରାଇଟି ଖୋଜୁଛି, ଖାଇବାର ଭେରାଇଟି, ରହିବାର ଭେରାଇଟି, ଶୋଇବାର ଭେରାଇଟି, ସବୁ ପ୍ରକାର ଜିନିଷକୁ କେତେ ଦିନ ଯିବ ପୁରୁଣା ହେଇଗଲା ଆଉ ଗୋଟେ ନୂଆ ସବୁ ଜିନିଷ ତାର ଏଇଟା ମନର ସ୍ୱଭାବ। କିନ୍ତୁ ମନ ଯେତେ ପର୍ଯ୍ୟନ୍ତ ଏ ଯେଉଁ ବିକ୍ଷେପ ଅବସ୍ଥାରେ ରହିଛି ସେ ପର୍ଯ୍ୟନ୍ତ ସେ କୌଣସି ରସ ଆସ୍ୱାଦନ କରିବାକୁ ଦେବନି। ସେଟା କଷାୟ ଯେଉଁ ଶବ୍ଦ ରହିଛି, ଗୋଟେ କଷାୟ ଅଛି, ନମସ୍କାର କଷାୟ ନାମ କଲେ ବି ବିଷୟ ରସ ଆସ୍ୱାଦନ ସବୁବେଳେ କରିବା ପାଇଁ ମନ ହବ, ବିକ୍ଷେପ ସବୁବେଳେ ଚିତ୍ତ ରହିବ, ଅଛି ସବୁ ସେ ଅବସ୍ଥା ନାମ ଗ୍ରହଣରେ କଷାୟ ରସାସ୍ୱାଦ ସବୁ ଅଛି। ଭକ୍ତିମୟ ଠାକୁର ବ୍ୟାଖ୍ୟା କରିଛନ୍ତି ରାଗ ଦ୍ୱେଷ ଏଗୁଡ଼ା ସବୁ ରହିବ। ତେଣୁ ଭଗବତ ଭକ୍ତି ଜୀବନର ଲକ୍ଷ୍ୟଟା ଏଇ ସଙ୍ଗରେ ସ୍ଥିର କରାଯାଏ। ଆମେ ଯଦି ଭକ୍ତ ସଙ୍ଗ କରୁଛେ ଏଠି ଆମେ ନା ଜ୍ଞାନୀ ହବା, ନା ଗୁଣୀ ହବା, ନା ବହୁତ ବଡ଼ ପଣ୍ଡିତ ହବା, ଆମର ଜୀବନର ଲକ୍ଷ୍ୟଟାକୁ ସ୍ଥିର କରିବା। ଜୀବନର ଲକ୍ଷ୍ୟ ହେଉଛି କ'ଣ? ଭଗବତ ପ୍ରାପ୍ତି। ଭଗବତ ପ୍ରାପ୍ତି କେମିତି ହବ ନା ଭଗବାନଙ୍କ ଚରଣରେ ନିର୍ମଳ ଭକ୍ତି କରିଲେ, ଗୁରୁ ବୈଷ୍ଣବଙ୍କ ଚରଣରେ ନିର୍ମଳ ଭକ୍ତି କରିଲେ, ସରଳ ଜିନିଷ। ବେଶୀ ଆଉ ଓଡ଼ିଆରେ ଗୋଟେ କହୁଥିଲେ ବେଶୀ ଘାଣ୍ଟି ଚପଟା କରିବା କିଛି ଆବଶ୍ୟକ ନାହିଁ, ଏ ସାଇଡ୍ ସେ ସାଇଡ୍ ଏମିତି ସେମିତି ବହୁତ କିଛି ନାହିଁ, ସେଗୁଡ଼ିକ ଯଦି ଆମେ କରିବା ଜୀବନ ସାରା ତାର କିଛି ସମାଧାନ ନାହିଁ କୌଣସି ସମୟ। କାରଣ ଆମେ ହେଉଛୁ ସମସ୍ତେ ହେଉଛନ୍ତି ଗୋଟେ ଜଣେ ଜଣେ ମନୁଷ୍ୟ, ଆଉ ସମସ୍ତଙ୍କର କର୍ମଫଳ ରହିଛି। ତେଣୁ ଗୋଟେ ଜାଗାରେ ତ ଗୋଟେ ଜୀବ ରହିଛି, ରହିଛନ୍ତି ସମସ୍ତେ, ତେଣୁ ନିଜର କର୍ମଫଳ ହିସାବରେ ସ୍ୱଭାବ ତିଆରି ହେଉଛି। ଯାହାର ଯାହା କର୍ମଫଳ ତାର ତାର ସେ ସ୍ୱଭାବ ଅଛି, ଆମେ ତା ସ୍ୱଭାବକୁ ଯଦି ଚିନ୍ତା କରିବା ତାହେଲେ ଆମେ ଡିଷ୍ଟର୍ବ ହବା, ସେ ଯଦି ଆମ ସ୍ୱଭାବକୁ ଚିନ୍ତା କରିବ ଆମେ ଡିଷ୍ଟର୍ବ ହବ। ତେଣୁ ଆମେ କେବଳ ଦେଖିବା କ'ଣ ମୋର ଭକ୍ତିର ଅନୁକୂଳଟା କେମିତି ରହୁଛି, ମୁଁ କେମିତି ସେବା କରିବି, କେମିତି ଭଜନ କରିବି, କେମିତି କ'ଣ କରିବି ଚଳିବି। ଆଉ ସଙ୍ଗରେ ଯେଉଁଟା ରହିବ ସଙ୍ଗ ଦୋଷ ସବୁବେଳେ ଟିକେ ରହିବ, କେବେ ବି ହେଲେ ଦେଖିବା ପଞ୍ଚପାଣ୍ଡବ ମାନଙ୍କ ଭିତରେ ସ୍ୱଭାବ ଗୁଡ଼ା ଭୀମସେନର ସ୍ୱଭାବଟା ଟିକେ ଅଲଗା ଥିଲା, ଅର୍ଜୁନଙ୍କ ସ୍ୱଭାବ ଟିକେ ଅଲଗା ଥିଲା, ସେ ସଙ୍ଗ ଦୋଷ କିନ୍ତୁ ବାଲାନ୍ସ କରୁଥିଲେ କିଏ? ଯୁଧିଷ୍ଠିର ମହାରାଜ। ସେଇଟା ଭକ୍ତର ସବୁଠୁ ବଡ଼ ନେଚର ଏଇଟା, ସେ ଭଗବାନଙ୍କ ଚରଣରେ ତାର ଶ୍ରଦ୍ଧା ବିଶ୍ୱାସ ବଢ଼ୁଛି ବୋଲି କେମିତି ଜାଣିବେ ନା, ସେ କେତେ ପ୍ରତି ଭକ୍ତମାନଙ୍କ ସହିତ କୋପରେଟ୍ କରିକି ଚଳିପାରୁଛି ଏବଂ ତାର ଭଜନଟା କରିପାରୁଛି। କାରଣ ତୁମେ ଜଗତରେ ଯୁଆଡ଼େ ଯାଅ ତୁମେ କୋପରେଟ୍ କରିବାକୁ ପଡ଼ିବ, ଆଉ କିଛି ଉପାୟ ନାହିଁ ଜଗତରେ। ଜଣଙ୍କର ସ୍ୱଭାବ ଜାଣିଦେଲା ପରେ ଯେତେ ଶୀଘ୍ର ଆମକୁ ଆଡ଼ଜଷ୍ଟମେଣ୍ଟ କରି, କାରଣ ଆମକୁ ଭଜନ କରିବାର ଅଛି, ତା ସ୍ୱଭାବ ଦ୍ୱାରା ଆମେ ପ୍ରଭାବିତ ହେଲେ ଆମର ଭଜନ କ୍ଷତି ହେଉଛି। ଆମେ ଆଉ ଜଗତରେ ଯେଉଁଠି ଯାଇ ପହଞ୍ଚିବା ସେଭଳିଆ ସ୍ୱଭାବର ଲୋକ ଅଛନ୍ତି, କୌଣସି ଗୋଟେ ସ୍ଥାନ ଏଭଳି ନାହିଁ। କାରଣ ସମସ୍ତେ ମନେ ରଖିବାକୁ ପଡ଼ିବ, ସବୁବେଳେ ମନେ ରଖିବାକୁ ପଡ଼ିବ, ଗୋଟେ ଜୀବ ମାନେ ତାର କର୍ମଫଳ ରହିଛି, ଆଉ କର୍ମଫଳଟା ସମାନ ନାହିଁ। ସେଇଭଳି ଟାଇପ୍ର ଲୋକ ସବୁଆଡ଼େ ସବୁଆଡ଼େ ଏଇଭଳି ଭେରାଇଟିର ଲୋକ ଅଛନ୍ତି। ତେଣୁ ଆମକୁ ଆମର ଗନ୍ତବ୍ୟ ପଥ ଯେଉଁ ରହିଛି କେମିତି ଆମେ ଜଣେ କହିବେ କେମିତି ସେ ଭୋଜନ କରିବ, କେମିତି ରହିହବ ନାହିଁ, ତୁମେ କେବଳ ଭଗବାନଙ୍କୁ ପ୍ରାର୍ଥନା କର, ତୁମେ ଏ ସ୍ଥାନରେ ରହୁ ବା କେଉଁଠି ସ୍ଥାନ, ତୁମେ କେବଳ ଗୁରୁଙ୍କୁ ଭଗବାନଙ୍କୁ ପ୍ରାର୍ଥନା କର, ମୁଁ ଆପଣଙ୍କର ସେବା କରିବା ପାଇଁ ଚାହୁଁଛି, ଶୁଦ୍ଧ ଭାବରେ ଭୋଜନ କରିବା ପାଇଁ ଚାହୁଁଛି। ସେ ବ୍ୟବସ୍ଥା ତୁମ ପାଇଁ ଆସିବ, ତୁମେ ବ୍ୟବସ୍ଥା କରି ଯାଇପାରିବେ, ତୁମର ବ୍ୟବସ୍ଥାରେ ତୁମେ ସବୁ କିଛି କରିଦେବ, ତାର ଭଗବାନ ଆଉ ଭଗବାନଙ୍କୁ ପ୍ରାର୍ଥନା କର, ତୁମେ ବ୍ୟବସ୍ଥା ଆସିବ। ଏଇ କଥା ମୁଁ କହୁଥିଲି ଯେ ନନ୍ଦ ମହାରାଜ ପ୍ରେମରେ ଅନ୍ଧ ଥିଲେ, ସେଥିପାଇଁ ହ୍ୟାସନ ବର୍ଣ୍ଣାଶ୍ରୟ ସେ ଯାହା କହୁଛନ୍ତି ଏ ତିନି ବର୍ଣ୍ଣ ଶୁକ୍ଳ ରକ୍ତ ସ୍ଥାପିତ ଇଦାନୀ କୃଷ୍ଣ ତାଗତା, ସେ ଅର୍ଥକୁ ସେ ଅଲଗା ରୂପରେ ବୁଝୁଛନ୍ତି। କାରଣ ସେ ପ୍ରେମ ଭକ୍ତି ସ୍ତରରେ ଥିଲେ ନା, ଆଶ୍ଚର୍ଯ୍ୟ ପ୍ରେମରେ ଥିଲେ। ଯେଉଁମାନେ ଭଗବାନଙ୍କୁ ଭଲ ପାଆନ୍ତି, ଯେଉଁମାନେ ଭଗବତ ଲୀଳା ଗୁଣ ଏଥିରେ ମଗ୍ନ ରହିଥାନ୍ତି, ସେମାନଙ୍କ ମନ ଏତେ ସନ୍ଦେହାତ୍ମକ ନୁହେଁ, ସଂଶୟାତ୍ମକ ନୁହେଁ, କୁଟିଳ ନୁହେଁ। ତାଙ୍କର ଆଉ ଯାହା କୁହନ୍ତି ଆକ୍ସେପ୍ଟିଂ ରିଜେକ୍ଟିଂ ଏସବୁ ପାୱାର ଗୁଡ଼ା ବେଶୀ, ସେ କ'ଣ କଲେ ତାଙ୍କର ଗୋଟେ ଜିନିଷ ହେଲା ସାଧୁଗୁରୁ ବାକ୍ୟ ଶାସ୍ତ୍ର ବାକ୍ୟକୁ ସେମାନେ ଆକ୍ସେପ୍ଟ କରିନାହାନ୍ତି, ଗ୍ରହଣ କରିନାହାନ୍ତି। ତାଙ୍କର ଏତେ ଆଉ ଯାହା କୁହନ୍ତି ସବୁବେଳେ ଏପଟ ସେପଟ ଏସବୁ ଜିନିଷ ନାହିଁ, ସରଳ ଯେଉଁମାନେ ରସିକ ଯେଉଁମାନେ ପ୍ରେମିକ ଯେଉଁମାନେ, ନନ୍ଦ ମହାରାଜ ଏତେ ଆଉ କ୍ଲାରିଫିକେସନ ମାଗୁନଥିଲେ, କ'ଣ ଶୁକ୍ଳ ରକ୍ତ କ'ଣ ହେଇଥିଲେ, ଶୁକ୍ଳ ରକ୍ତ ପିତବର୍ଣ୍ଣ ହେଇଥିଲେ, କିଏ କେଉଁ ଯୁଗରେ କ'ଣ ହେଇଥିଲେ ଆପଣ ମୋତେ କୁହନ୍ତୁ। ଆଜିକାଲି ଯେମିତି ଭକ୍ତ କହୁଛନ୍ତି କ'ଣ ଶୁକ୍ଳବର୍ଣ୍ଣ କ'ଣ ଶିଖ ଶିଖ, ନନ୍ଦ ମହାରାଜ କିଛି ପଚାରିଲେନି। ଭଲ ପାଇବାର ଭଗବାନ ଯେଉଁମାନେ ଭଲ ପାଉଛନ୍ତି ସେଟା ସବୁଥିରେ କାରଣ ଖୋଜନ୍ତିନି, କଣ କାରଣ ଖୋଜିକି ଆମକୁ ଭଲ ଗୋଟେ ପାଇବାର ଅଛି ଭଗବାନଙ୍କୁ। ଆଉ ସବୁ କାରଣ ଆଚାର୍ଯ୍ୟମାନେ ଦେଇଦେଇ ସାରିଛନ୍ତି ଶାସ୍ତ୍ର ମାଧ୍ୟମରେ। ଆଉ ସବୁ ଜିନିଷ ସନ୍ଦେହ ଯୋଉ କାରଣ ହୃଦୟ ରହୁଛି, ଯେପର୍ଯ୍ୟନ୍ତ ଆମେ ଠିକଣା ନାମ ନ କରିବା, ଭଗବାନଙ୍କର ଭକ୍ତି ଠିକସେ ନ କରିବା, ଠିକସେ ସେବା ନ କରିବା, ସେ ସନ୍ଦେହ ଗୁଡ଼ିକ କେବେ ଦୂର ହବନି। ସନ୍ଦେହ ଆହୁରି ବରଂ ବଢିବ, ଯେତେବେଳେ ପୁରୁଣା ହଉଥିବ ଆଉ ସନ୍ଦେହଟା ସେତେ ବଢୁଥିବ, ସେତେ ବଢୁଥିବ। ସରଳ ମନ ହବା ଦରକାର। ଆଉ ଇଏ ତୁମର ପୁତ୍ର ନନ୍ଦ ମହାରାଜଙ୍କୁ କହୁଛନ୍ତି, କିଏ ଗର୍ଗାଚାର୍ଯ୍ୟ, ନନ୍ଦ ମହାରାଜ ବର୍ତ୍ତମାନ ଗର୍ଗାଚାର୍ଯ୍ୟଙ୍କର ବାକ୍ୟକୁ କହୁଛନ୍ତି କାହାକୁ, ବ୍ରଜବାସୀମାନଙ୍କୁ। ଇଏ ତୁମ ପୁତ୍ର ପୂର୍ବରୁ ବସୁଦେବଙ୍କର ପୁତ୍ର ଉପରେ ଥିଲା। ପ୍ରାଗସ୍ୟ ବସୁଦେବସ୍ୟ କୋଚିତ ଜାତ ତବ ଆତ୍ମଜ, ତୁମର ଆତ୍ମଜ ତୁମର ପୁତ୍ର ଇଏ ପ୍ରାଗସ୍ୟ ଏଇ ବାଳକ ପୂର୍ବରୁ ବସୁଦେବଙ୍କର ପୁତ୍ର ରୂପରେ ଥିଲେ। ପୂର୍ବରୁ ମାନେ ଏବେ ଏଇ କିଛି ଦିନ ପୂର୍ବରୁ ନନ୍ଦ ମହାରାଜ କଣ ବୁଝୁଛନ୍ତି ମାନେ ପୂର୍ବ ଜନ୍ମରେ। ଓହୋ, ଯେହେତୁ ବସୁଦେବ ମୋର ଆମେ ସବୁ ବନ୍ଧୁତା ରହିଛି, ଆମର ପୂର୍ବ ଜନ୍ମରେ ବନ୍ଧୁତା ଥିଲା। ଏ ସରଳ ଚିତ୍ତ, ସରଳ ଚିତ୍ତ ଅନ୍ତର ଭଗବାନଙ୍କର ଯୋଉମାନେ ଶୁଦ୍ଧ ଭକ୍ତ ସେମାନଙ୍କର ଅନ୍ତରରେ ଏତେ କୁଟ କାପଟ୍ୟ ଏସବୁ ନାହିଁ। ଶୁଦ୍ଧ ଭକ୍ତର ବହୁତ ଲକ୍ଷଣ ରହିଛି, କିନ୍ତୁ ତା ଦେହରେ ସର୍ବଶ୍ରେଷ୍ଠ ଲକ୍ଷଣ କିଛି ଧରାଯାଏ, ତାଙ୍କର ଯୋଉ ଭଗବାନଙ୍କ ପ୍ରତି ସମ୍ପୂର୍ଣ୍ଣ ଐକାନ୍ତିକତା ଆଉ ନିଷ୍କପଟତା। ନିଷ୍କପଟ ସେ ଯୋଉ ହରିଭଜନ କରିଛନ୍ତି, ତାଙ୍କର କପଟତା ଅନ୍ତର ନଥାଏ। ଯାହାର ଅନ୍ତର କପଟତା ତା ମୁଖରେ ଶୁଦ୍ଧ ନାମ କେମିତି ଆସିବ, ଶୁଦ୍ଧ ଭକ୍ତି କେମିତି ଆସିବ? ତା ମୁଖରେ ଗୋଟେ କଥା, ଭିତରେ ଗୋଟେ କଥା, ତା ହୃଦୟରେ କେବେ ଭକ୍ତି ହବନି, ସ୍ଥାନ ପାଇବନି। ଅନ୍ତର ସରଳ ନିଷ୍କପଟ ଶୁଦ୍ଧ ବା ଶୁଦ୍ଧ ଶବ୍ଦ ଲାଗୁଛି କଣ, ଶୁଦ୍ଧ ଭକ୍ତ ଲାଗୁଛି ନା ଶୁଦ୍ଧ ଶବ୍ଦ। ଶୁଦ୍ଧ ମାନେ କଣ, ସାଂସାରିକ ଗୁଣ କୌଣସି ତାଙ୍କ ଅନ୍ତର ଭିତରେ ନଥିବ, କେମିତି ରହିବ ସେ ଶୁଦ୍ଧ କେମିତି ହେବେ? ଆମେ ଗୋଟେ ସାଇଡ୍ରେ କଣ ଦେଖି ଖାଲି କହିପାରିବାନି, କହିଦେବାନି ହଁ ସିଏ ଶୁଦ୍ଧ ଭକ୍ତ, ନାଇଁ ନାଇଁ, କୃଷ୍ଣଙ୍କୁ ଜଣା, ସେ ହୃଦୟ ଭିତରେ ଅଛନ୍ତି ନା। ଆମେ କାହା କିଏ ଶୁଦ୍ଧ କିଏ ଅଶୁଦ୍ଧ ବାହାରୁ କଣ ଜାଣିବ? ଏ ଯୋଉ ତେଲ ତୁମର ଦେଖୁ ନାଇଁ କି, ତେଲ ମରାଯାଉଛି, ବ୍ରାଣ୍ଡ ତେଲ ଦେଖିଲ, ଘିଅ ଲେଖା ହେଇଯାଉ ଦେଖିଲ, ବର୍ତ୍ତମାନ ସବୁ ବାହାରୁଛି କଣ ବେଜାର, ତୁମେ କଣ ଜାଣିବ? କିଏ ଜାଣିପାରିବ? ତାକୁ ମିକ୍ସ କରି ଛଡ଼ା ହେଇ ତୁମେ କଣ ଜାଣିବ? କିଏ ଶୁଦ୍ଧ କିଏ ଅଶୁଦ୍ଧ କିଏ ଜାଣିଛନ୍ତି? କୁହନ କୃଷ୍ଣ ଜାଣିଛନ୍ତି, ସମସ୍ତଙ୍କ ଅନ୍ତର ଭିତରେ ସିଏ ଅଛନ୍ତି, କାହାର ଶୁଦ୍ଧତା କଣ ରହିଛି ସେ ଜାଣିଛନ୍ତି। ସେ ଶୁଦ୍ଧ କିଏ ଶୁଦ୍ଧ ଭକ୍ତ କୃଷ୍ଣଙ୍କ ହିଁ ଜଣା, ଯେତେବେଳେ ଆମେ କୃଷ୍ଣ ଆମକୁ ଜଣେଇଦେବେ ଆମେ ଜାଣିପାରିବା ନ ଜାଣିପାରିବା। ଭଲ ପାଇବା ଉପରେ ଶୁଦ୍ଧ ଭକ୍ତ ନାହିଁ, ମୁଁ କାହାକୁ ଭଲ ପାଉଛି ସେ କେବେ ମୋତେ ଶୁଦ୍ଧ ଭକ୍ତ, କିଏ ମୋତେ ଭଲ ପାଉଛି କେବେ ଅଶୁଦ୍ଧ ଭକ୍ତ, ଆମର ଏଇଟା ମନ ବିଚାର କରୁଛି, ଆଜି ଶୁଦ୍ଧ ଭକ୍ତ ବୋଲି କହୁଛେ କାଲି ପୁଣି କହିଦେବା ନା ସେ ଯେମିତିକା। ଭଲ ପାଇକି ଆମେ କାହାକୁ ଶୁଦ୍ଧ ଭକ୍ତ କହିପାରିବାନି, ସେ ଭଲ ପାଇବାଟା ମନ ଭିତରେ ଆସିଥାଇପାରେ। ସ୍ୱାଭାବିକ କୃଷ୍ଣଙ୍କର ମହାପ୍ରଭୁଙ୍କର ନିତ୍ୟାନନ୍ଦ ପ୍ରଭୁଙ୍କର ଦୟା ହବ, ସେ ଭଲ ପାଇବାଟା କୌଣସି ସ୍ୱାର୍ଥ ଉଦ୍ଦେଶ୍ୟମୂଳକ ହେଇନଥିବ, ଏକ ସ୍ୱାଭାବିକ ପରମାତ୍ମାଙ୍କର କୃଷ୍ଣଙ୍କର କୃପାରେ ସେ ସମ୍ବନ୍ଧଟା ସ୍ଥାପିତ ହେଇଥିବ। ସେଇ ଶୁଦ୍ଧତାଟା ସେ ବିଶ୍ୱାସଟା ତାର କାରଣ କିଛି ନଥାଏ, ମୁଁ ତୁମକୁ ଭଲ ପାଇଲେ ଯେ ପ୍ରଭୁପାଦ ତାଙ୍କୁ ଭଲ ପାଉଥିଲେ ବୋଲି ସେମାନେ ପ୍ରଭୁପାଦଙ୍କୁ ଶୁଦ୍ଧ ଭକ୍ତ କହୁଥିଲେ ସେମିତି ନୁହେଁ। ବିଦେଶୀ ଲୋକମାନେ ଯେ ପ୍ରଭୁପାଦଙ୍କୁ ଶୁଦ୍ଧ ଭକ୍ତ ବୋଲି ପ୍ରଥମେ ଜାଣିଥିଲେ, ସେ ପ୍ରଭୁପାଦ ତାଙ୍କୁ ଭଲ ପାଉଥିଲେ, ତାଙ୍କୁ ରୋଷେଇ କରି ଦଉଥିଲେ, ଭଲ କଥା କହୁଥିଲେ, ଏମିତି ନାହିଁ। ତାଙ୍କର ଯୋଉ ନେଚୁରାଲ ସ୍ୱାଭାବିକ ଯୋଉ ଶକ୍ତିଟା ରହିଛି ଭଗବତ ଶକ୍ତିଟା, ସେଟା କାହାକୁ ଆକର୍ଷଣ କରୁଥିଲା ବିଦେଶୀମାନେ? କାରଣ ବିଶ୍ୱାସଟା ତ କେହି ତିଆରି କରିପାରିବେନି, ବିଶ୍ୱାସ ଗୋଟେ ଜୀବ ହୃଦୟ ଭିତରେ କିଏ ଅଛନ୍ତି? କୃଷ୍ଣ ଅଛନ୍ତି, ସେ ବିଶ୍ୱାସ ଦେବେ, ସିଏ ଗୋଟେ ଭକ୍ତ ପ୍ରତି ଶୁଦ୍ଧ ଭକ୍ତ ପ୍ରତି ସିଏ ବିଶ୍ୱାସ ଦେବେ। ସେ କଂକ୍ରିଟ ଫେଥ କୁହାଯାଏ, ଅନ୍ବ୍ରିଚିଂ ଫେଥ କୁହାଯାଏ, ସୁଦୃଢ଼ ବିଶ୍ୱାସ, ସେଟା ଭଗବାନ ହିଁ ଦେବେ। ଭଗବାନ କେତେବେଳେ ଦେବେ? ଗୋଟେ ଜୀବ କାହିଁ ଭଗବାନ ବିଶ୍ୱାସ ଦଉଛନ୍ତି, ଆଉ ଗୋଟେ ଜୀବ କାହିଁ ପରମାତ୍ମା କାହିଁ ଦଉନାହାନ୍ତି? କଣ ତାର ଉତ୍ତର? ଜଣକୁ କାହିଁ ବିଶ୍ୱାସ ଦଉଛନ୍ତି, ଆଉ ଜଣକୁ କାହିଁ ଦଉନାହାନ୍ତି? କାହାକୁ ବିଶ୍ୱାସ ଦଉଛନ୍ତି, କାହାର ବିଶ୍ୱାସ ଆସୁନି? ନା ସ୍ୱଳ୍ପ ପୁଣ୍ୟ ତମ ରାଜ, ପୂର୍ବରୁ ତାର ପୁଣ୍ୟଟା କମ ଅଛି, ବିଶ୍ୱାସ ନ ଏବେ ଯାଏ ତାର ବିଶ୍ୱାସ ହବନି। ତାକୁ ସେ ବିଶ୍ୱାସଟା ଆଣିବା ପାଇଁ ହେଲେ ସେଥିପାଇଁ ପରମାତ୍ମାଙ୍କର ଏ ଭଗବାନଙ୍କର ଯୋଉ ସେବା ରହିଲା ସେବା ସବୁ କାହିଁ କରାହେଉଛି ଆଉ ଗୋଟେ ଜୀବ କେତେବେଳେ ବିଶ୍ୱାସ ସେମିତି କରିପାରିବନି, ଭଗବାନଙ୍କ ପୂର୍ଣ୍ଣ ରୂପରେ ବିଶ୍ୱାସ କରିପାରିବନି, ତାର ନାହିଁ। ଯଦି ସୁକୃତ ଥିବ ତାହେଲେ ହବ, କାହିଁକି ଜଣେ ସାଧୁ ଜଣେ ବିଶ୍ୱାସ କରୁନଛି, ଆଉ ଜଣେ ସେ ସମାନ ଗୁରୁଙ୍କର ଶିଷ୍ୟ ପାଞ୍ଚଟା ଚେଲା ହେଲେ କଣ ସମ୍ପତିର ବିଶ୍ୱାସ ଗୁରୁଙ୍କ ପ୍ରତି ସମାନ ଅଛି? ଭାରି କହିଲେ ବି ବିଶ୍ୱାସ ସମାନ ନାହିଁ, ସମାନ ନଥିବ। କାହିଁକି ବିଶ୍ୱାସରେ ତାରତମ୍ୟ ଅଛି? ବ୍ୟକ୍ତି ତ ସମାନ, କାର୍ଯ୍ୟକଳାପ ବି ସମାନ, ଜଣେ ବ୍ୟକ୍ତିର କାର୍ଯ୍ୟକଳାପଟା ସମାନ, ସେ କଥା କହନ୍ତୁ ଖାଆନ୍ତୁ ଯାଆନ୍ତୁ, ତାଙ୍କ କାର୍ଯ୍ୟକଳାପଟା ସମାନ। ଜଣେ କାହିଁକି ଜଣଙ୍କର ବିଶ୍ୱାସ ଆସୁଛି ଆଉ ଜଣଙ୍କର ବିଶ୍ୱାସ କାହିଁ ଆସୁନି? ବିଶେଷ କରି ଶୁଦ୍ଧ ଭକ୍ତମାନଙ୍କ ପାଖରେ କାହିଁକି ଆସୁ? ଏଇଟା ସ୍ୱୀକୃତିର ତାରତମ୍ୟ। ଆଉ ସେ ସ୍ୱୀକୃତିଟା ଭକ୍ତ ସାଧୁ ଭକ୍ତ ଶୁଦ୍ଧ ଭକ୍ତ ବି ଦିଅନ୍ତି। ଏଇ କଥାରେ ମୁଁ ଏଠିକି ପଳେଇ ଆସିଲି, ଯେ ଶୁଦ୍ଧ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନଙ୍କର ଏଇଟା ଗୋଟେ ଅନ୍ତର ସେମିଶିକଲେ ସରଳତା ହିଁ ବୈଷ୍ଣବତା। ସେମାନେ ଅତ୍ୟନ୍ତ ନିଷ୍କପଟ, କପଟ ରଖିଲେ ହୃଦୟରେ ତୁମେ ଶୁଦ୍ଧ କେମିତି, ଶୁଦ୍ଧ ଶବ୍ଦ କେମିତି ଲାଗିବ? କପଟତା ଆଉ ଶୁଦ୍ଧତା ଇଏ ହେଉଛି ସମ୍ପୂର୍ଣ୍ଣ ବିପରୀତ ଜିନିଷ। ଡୁପ୍ଲିସିୟସନେସ୍ ଆଉ ପ୍ୟୁରିଟି ଯୋଉଟା, ସେଟା ପୁରା ଯିଏ ସରଳ ନୁହେଁ ସେ କେବେ ଶୁଦ୍ଧ ହେଇପାରିବ। ସେ ଯେତେ ପ୍ରକାର ଆକ୍ଟିଭିଟିଜ୍ କରୁ, ଯାହାର ଅନ୍ତର ସରଳ ନୁହେଁ ସେ କେବେ ବି ଭଗବାନଙ୍କୁ ପାଇପାରିବେନି। ତା ଅନ୍ତରଟା ସରଳ ନୁହେଁ ନା, ଅନ୍ତର ସରଳ ନହେଲେ କଣ ହବ? ସେ ଯେତେ ବାହ୍ୟ ଅନୁଷ୍ଠାନ କରିବ ତାର ପାତ୍ରତା ତିଆରି ହେଇପାରିବନି। ସରଳତା ନହେଲେ କୃପା ସେ ରଖିବ କୋଉଠି? ତାର ଅଲଗା ଯୋଉ ଆଧ୍ୟାତ୍ମିକ ଗୁଣ ଗୁଡିକ ବିକଶିତ କେମିତି ହବ? କୃପା ପାତ୍ର ସେ କେଉଁଠି ପାତ୍ର ତାର ନିର୍ମାଣ ହବ କେମିତି? ସେ ସରଳ ନୁହେଁ, ନିଷ୍କପଟ ନୁହେଁ, ଫଟା ମାଟି ହେଇ ଯେମିତି ନାହିଁ, ମାଟିଟା ଫାଟିଗଲା କଣ ତୁମେ ଯେତେ ପାଣି ଭରି କରୁଥିବ କଣ ହବ? ସେ ବୋହିକି ପଳାଉଥିବ। ସେ ଯିଏ ଯେତେ ସାଧନ ଭଜନ କରୁ ତାର ଯଦି ଅନ୍ତର ନିର୍ମଳ ନିଷ୍କପଟ ନୁହେଁ ତାର ସେ ଫାଟିକି ପାଣି ବୋହିକି ପଳାଉଛି। ଏହା ହଉଛି ନା କଣ? ସେ ଏତେ ସେଦିନ ସେବା କଲା, ଏତେ ଦିନ ମନ୍ଦିର ରହିଲା, ଭଜନ କଲା, ସବୁ କଲା, କାହିଁ କଣ କଣ ଅସୁବିଧା କଣ ହେଲା? ନାମର ତାର ମହିମା ନାହିଁ, ପ୍ରସାଦର ମହିମା ନାହିଁ, ସେବାର ମହିମା ନାହିଁ? ଯଦି ଜଣେ ଏତେ ଦିନ ସେବା କଲା ପରେ ତାର ପରିବର୍ତ୍ତନ କିଛି ଆସୁନି, ତାପରେ ଆମେ କଣ କହିବା ନାମର? ତାହେଲେ କଣ ଗୁଣ ରହିଲା? ଗୁରୁଙ୍କର ସେବା କଲା, ଗୁରୁଙ୍କର କଣ ଗୁଣ ରହିଲା? ସେ ସାଧାରଣ ଭକ୍ତ ବୁଝିପାରୁନାହିଁ ନା କିଛି, ଆରେ ଏତେ ବର୍ଷ ରହିଲା, ଏମିତି ସେବା କଲା, ଏତେ ବଡ କାମ କଲା, ଏମିତି କନଜେକ୍ସନ କରୁଥିଲା, ଏମିତି ବୁକ୍ ଡିସିସନ କରୁଥିଲା, ତାର ଏମିତି ହେଇଗଲା। ଆରେ ବାବା, ତୁମେ ବୁଝିବା ଦରକାର ତତ୍ତ୍ୱ କଣ। ସେ ସବୁ କରୁଥିଲା, କାହିଁ କରୁଥିଲା? କୃଷ୍ଣଙ୍କୁ ଜଣା ଆଉ ତାକୁ ଜଣା, ତୃତୀୟ ଲୋକ କାହାକୁ ଜଣା ନା। ଯିଏ ଯାହା କରୁଛି ସେ କାହିଁକି କରୁଛି ତାକୁ ଜଣା। ଏଇଟା କଲେ ମୋତେ ଏ ଭକ୍ତ ଭଲ ପାଇବେ, କି ଏଇଟା କଲେ ମୋତେ ପୃଷ୍ଣ ମିଳିବ, କି ଏଇଟା କଲେ ମୋତେ ଏହା ମିଳିବ। ଯିଏ କରୁଛି ଭଗବାନଙ୍କ ସେବା ତାକୁ ଜଣା, ମୁଁ କାହିଁ ସେ କାହିଁ କରୁଛି ମୋତେ ଲୋକ ଭଲ କହିବେ। ସିଏ ଯୋଉ କରୁଛି ତାକୁ ଜଣା, ଆଉ କାହାକୁ ଜଣା? ଭଗବାନଙ୍କୁ ଜଣା। ବାହାର ଲୋକ କଣ ସେ ଅନ୍ତର୍ଜମିନା କଣ ସେ ଜାଣିବେ କିଏ କଣ କରୁଛି? ହୃଦୟରେ ଦେଲେ କପଟ ରହିବ, ଆଉ ସେ ଯେତେ ଯାହା ସେବା କରୁଥିଲେ କଣ ହବ? ନଷ୍ଟ ତ ହବନି, ପରଜନ୍ମରେ ସେ ପାଇବ, ଫାଟିଯିବ, ଫଟାମାଟିଆ। ତମେ ଯେତେ ଭରି କରୁଥିବ ସେ ବହି ପଳାଉଥିବ, କପଟର ହୃଦୟଟା ସେ ଶୁଦ୍ଧତା ଆଉ କପଟତା ଇ ସମ୍ପୂର୍ଣ୍ଣ ବିପରୀତ। କପଟୀ ଲୋକ କେବେ ଶୁଦ୍ଧ ହେଇପାରିବ ନାହିଁ, ଯାହାର ମନରେ କୁଟ କାପଟ ରହିଛି ସେ କେବେ ଭଗବାନ ପାଇପାରିବନି। ଭଗବାନ ପାଇବା ତ ବଡ କଥା, ତା ଜୀବନରେ ଶାନ୍ତି ବି କେବେ ପାଇବେନି। ଗାଁ ଗାଁ ଲୋକ କୁହନ୍ତିନି, କଣ ଭାବିଲେ କୁହନ୍ତିନି, ଏଇଟା କୁଟ କାପଟ ଲୋକଟା, କୁଠିଲିଆ ଲୋକ, ସେ ବସିପାରିବେନି, ଖାଲି ୟା କଥାକୁ ଶୁଣିବେ, ତା କଥା କହିବେ, ତା କଥାକୁ ଶୁଣିବେ, ଆଉ ଖାଲି କଣ କହୁଛି ପେଞ୍ଚ ତିଆରି କରୁଥିବେ। କୋଉ ଲୋକଟାକୁ ଖାଲିରେ ପକାଇବେ? କୁଠିଲ ଲୋକ ବା କୁଠିଲ ଲୋକ କେତେବେଳେ ବସିପାରିବନି ଶାନ୍ତିରେ, କେବଳ କେତେବେଳେ ବସିପାରିବନି? କୁଠିଲତା ଗୋଟେ ଏଭଳି ଜିନିଷ, ଗୋଟେ ବିଷ, ଗୋଟେ ବିଷ ଭଳିଆ। ସର୍ପ କଣ, ସର୍ପ ଦେହରେ କଣ ରହିଛି? ହଁ, ତା ଦେହରେ ବିଷ ରହିଛି, ତା ଦେହରେ ବିଷ ରହିଲେ କଣ ତାକୁ ତାକୁ କଷ୍ଟ ଦଉଛି? ଦେଖୁନା ଭଗବାନଙ୍କ ସୃଷ୍ଟି କେମିତିକା, ବିଷ ତା ଦେହରେ ରହିଛି ତାକୁ କଷ୍ଟ ଦଉନି। ସେ ମଣିଷ ଦଂଶନ କଲେ ସେ ମରିବ, ତାକୁ କଷ୍ଟ ଦବ। କୁଟିଳତା ଲୋକର କଣ, ତା ଦେହରେ ଯୋଉ ବିଷ ରଖିଛି, ସେ ଯୋଉ କୁଟିଳତା ବିଷ ରଖିଛି, ସେ କଣ କହିବ? ସେ ନିଜେ ମରୁଛି, ଆଉ କାହାକୁ ମାରିବ ପର କଥା, ଆଗେ ନିଜେ ମରିବ। ଯାହାର ଅନ୍ତର ସବୁବେଳେ କୁଟିଳତା ରହିଲା ସେ ସବୁବେଳେ ଜଳି ପୋଡ଼ି ହବ, କାହାକୁ ଅସୁବିଧାରେ ପକାଇ, ଇଏ ଚଲିଲା, ସିଏ ସେମିତି ଚଲିଲା, ଏଇଟା ଏମିତି ହେଲା, ସିଏ ସେମିତି ହେଲା, ସିଏ ବଢ଼ିଗଲା, ତାକୁ ସମ୍ମାନ ମିଳିଲା, ଏ ସବୁବେଳେ ତାର ମୁଣ୍ଡ ଚାଲିଥିବ, ବିଷ ପିଉଛି ସିଏ। ଶୁଦ୍ଧତା କେବେ ହବନି। ଯେତେ ପ୍ରକାର ଜଣେ ଆଧ୍ୟାତ୍ମିକ ସ୍ଥିତିରେ ତଥାକଥାରେ ଉନ୍ନତ ଥିଲେ ବି ତାର ହୃଦୟରେ ଯଦି କାପଟ୍ୟତା ରହିଛି ତାକୁ କେବେ ବି ବାମ ବୈଷ୍ଣବ ପରମ୍ପରାରେ ଆମେ ଶୁଦ୍ଧ ବୋଲି ଗ୍ରହଣ କରିବୁ ନା, କେବେ ବି କରିବୁ, ସେ କେବେ ବି ଶୁଦ୍ଧ ବକ୍ତା ହେଇପାରିବେନି, ବିଶୁଦ୍ଧ ତାଙ୍କର ନାହିଁ ବୋଲି ଆମେ ଗ୍ରହଣ କରିବୁ। ଆଉ ଅନ୍ୟ ସମସ୍ତ ଗୁଣ ନଥିଲେ ବି ତାଙ୍କ ଅନ୍ତରରେ, ଭକ୍ତିରେ ସେ ଏତେ ଉନ୍ନତି ନ କରିଥିଲେ ବି ତାଙ୍କ ନିକଟରେ ଯେ ସରଳତା ରହିଛି ତାଙ୍କୁ ଆମକୁ ମାନିବାକୁ ପଡିବ, ତାଙ୍କ ଭିତରେ ଶୁଦ୍ଧତା ଅଛି, କାରଣ ସେ ସରଳତା ଗୁଣ ଦିନେ ତାକୁ ଶୁଦ୍ଧତା ସ୍ଥିତିକି ନବ, ତାର ଗୋଟେ ବଡ ସମ୍ପତ୍ତି ତା ପାଖରେ ରହିଛି। ସେ ଯେଉଁଦିନ ହେଲେ ତାର ଦୁର୍ବଳତା କି ଥାଇପାରେ, କିନ୍ତୁ ତା ପାଖରେ ଯେଉଁ ସମ୍ପତ୍ତିଟା ରହିଛି ସେ ନିଶ୍ଚିତ ପାଇବ ତାର ଫଳ, କାରଣ ସେ ସରଳ ସରଳ, ଆଉ ସେଇଟା ତାକୁ ଆଚିଭମେଣ୍ଟ ଦବ। ଆମେ ସେଥିପାଇଁ ବୈଷ୍ଣବ ଶାସ୍ତ୍ର ଶୁଣିବାର ତାତ୍ପର୍ଯ୍ୟଟା କଣ, କାହିଁକି ଆମେ ଏତେ ଶୁଣୁଛେ, ମନଟାକୁ ସରଳ କରିବା ପାଇଁ, ମନରୁ ଏସବୁ ବିଦା କରିବା ପାଇଁ, ମୁଁ ଭଗବାନଙ୍କର ସେବା କରିବା ମୋର ଧର୍ମ, ବୈଷ୍ଣବ ଗୁରୁ ଏମାନଙ୍କ ଭଲ ପାଇବା ମୋର ଧର୍ମ, ବା ସରଳ, ଏତେ କୁଟ କାପଟ ଏସବୁ ବହୁତ ଖରାପ, କେବେ ବି ତାକୁ ଶୁଦ୍ଧତା ବୋଲି କୁହାହେବନି, କେବେ ବି କୁହାଯିବନି। ତଥାପି ଜଗତରେ ସେ ଯେତେ ବଡ଼ ସ୍ଥିତିରେ ଥିଲେ ବା ବୈଷ୍ଣବ ରାଜ୍ୟରେ ସେ ଯେତେ ବଡ଼ ସ୍ଥିତିରେ ଥିଲେ ବି କେବେ ବି ତାଙ୍କୁ ଶୁଦ୍ଧ ଭକ୍ତ ବୋଲି କୁହାହେବନି, କି ଶୁଦ୍ଧତା ଅଛି ବୋଲି କୁହାହେବନି। କିନ୍ତୁ ତଥାକଥ ସେ ଗୃହସ୍ଥଟା ହଉ କି ଯେକୌଣସି ସ୍ଥିତିର ଲୋକ ହଉ, ବ୍ରହ୍ମଚାରୀ ହଉ କି ଗୃହସ୍ଥ ହଉ କି ବାନପ୍ରସ୍ଥ, ତାର ଯଦି ସରଳତା ରହିଛି, ତାର ଆଶା ରହିଛି ଜୀବନରେ, ସେ ନିଶ୍ଚିତ ହେଲେ କେମିତି କେବେ ବି କେବେ ପ୍ରଭୁଙ୍କୁ ପାଇବ, ପ୍ରଭୁଙ୍କ ମୁଖ ସେ ଦେଖିବ, ଭଗବାନଙ୍କ ମୁଖ ସେ ନିଶ୍ଚିତ ଦେଖିବ, କାରଣ ତାଙ୍କ ପାଖରେ ଯେଉଁ ସମ୍ପତ୍ତିଟା ରହିଛି, ଯେ ଯେଉଁଦିନ ଦୁର୍ବଳତାକୁ ଦୂର କରିକି ବା ଥରେ ଠାକୁରଙ୍କୁ ଡାକିକି କାନ୍ଦିବ, ଭଗବାନ ତା ସାଙ୍ଗେ ଶୁଣିବେ, ତା ଅନ୍ତର ହଉଛି ସରଳ, ଅନ୍ତର ସରଳ। ସ୍ୱାମୀ କାନ୍ଦିଲେ ସ୍ତ୍ରୀର ହୃଦୟ କଣ ହୁଏ, ଭାବିଲେ ସ୍ୱାମୀ ତୁମେ କାନ୍ଦିବ, ମାତାଜୀ କଣ କରିବ, ହବ କାଞ୍ଚ କାନ୍ଥା, ମୁଁ ତୁମକୁ କହିଲି କଥାଟା ମାଲ ଇଏ କହିବ ନା କଣ କହିବ, ଖାଲି କାନ୍ଦିବ କହୁଛ କିଛି କାମ କରୁ, ସେ ଏଇଟା କହିବ। ଆଚ୍ଛା ଛୋଟ ଛୁଆଟା କାନ୍ଦିଲେ, ମା କାନ୍ଦିଲେ ଛୁଆଟା କାନ୍ଦିଲେ ମା ଶୋଇପାରିବନି, ସ୍ୱାମୀ କାନ୍ଦିଲେ ସେ କିଛି ଡିଷ୍ଟର୍ବ ହୁଏନି, ସେ ଅଧିକ କହିଦେବ ହଁ ତୁମେ କାଞ୍ଚ ତୁମକୁ ଇଏ କରୁନ ତା କରୁନ, କାହିଁକି ସ୍ୱାମୀ ପାଖରେ କିଛି ସ୍ୱାମୀର ଯୋଉ କୁଟିଳତା ରହିଛି ସେଟାକୁ ସ୍ତ୍ରୀକି ଜଣା, ଛୁଆଟାକୁ ଛୁଆଟା କାନ୍ଦୁଛି ମାନେ ତାର ମା ତା ମାର ହୃଦୟଟା ବିଦାରଣ ହେଇଯାଏ, ଭଗବାନ ସେଭଳିଆ, ପ୍ରଭୁ ସେଭଳିଆ। କେତେ ବଡ଼ ଅନୁଷ୍ଠାନ ତୁମେ କରୁଛ, କେତେ ପାଠ ପ୍ରବଚନ କରୁଛ, କେତେ ପ୍ରିଚିଂ କରୁଛ, କିଛି କ୍ଷତି ନାହିଁ, କିନ୍ତୁ ବି କେୟାରଫୁଲ, ବହୁତ ସାବଧାନ ରହିବା ଦରକାର, ତୁମ ଅନ୍ତରରେ ଏ ବିଷ ନାହିଁ ତ, କୁଟିଳତା ରୂପକ ବିଷ ନାହିଁ ତ, ସେ ଦିନ ତୁମକୁ ଦଂଶନ କରିବ, ସେ ସର୍ପଠାରୁ ଭୟଙ୍କର, ସର୍ପର ବିଷ ଅଛି ସେ ଅନ୍ୟକୁ ମାରେ, କିନ୍ତୁ କୁଟିଳତା ତୁମକୁ ହିଁ ମାରିବ, ତୁମ ଜୀବନକୁ ନଷ୍ଟ କରିଦେବ, ଆଉ ଦିନ ରାତି ତୁମେ ଈର୍ଷା ଦ୍ୱେଷରେ କଣ ହବ, ଖାଲି ଜଳୁଥିବ, କାହାର ସୁଖ ଯେମିତି ବାହାର ଦୁନିଆରେ କାହାର ସୁଖ ଦେଖିପାରନ୍ତିନି, ଏଠି କାହାର ଆନନ୍ଦ କାହାର ଭଜନ କାହାର ସ୍ଥିତିକୁ ତୁମେ ଭଲ ଲାଗିବନି, କେହି ଭଲ ଲାଗିବନି, କାହିଁକି ମୁଁ ବଡ ହେଇପାରୁ, କୁଟିଳତା ଲୋକର କଣ ଅସୁବିଧା, ଏଇ କଥାରୁ ପଡ଼ିଛି, କେତେ ସରଳ ନନ୍ଦ ମହାରାଜ, ପ୍ରାଗୟମ ବସୁଦେବ ସେ ଜାତ ତବାତ୍ମଜ, ତୁମ ପୁତ୍ର ପୂର୍ବରୁ ବସୁଦେବଙ୍କର ପୁତ୍ର ହେଇଥିଲେ, ସେ ବୁଝୁଛନ୍ତି ପୂର୍ବ ଜନ୍ମରେ ବାସୁଦେବଙ୍କ ସାଙ୍ଗରେ ମୋର ବନ୍ଧୁ ଥିଲା, ଏ ଜନ୍ମରେ ବି ଅଛି, କେତେ ନାରାୟଣଙ୍କର କୃପା, ଆମେ ସେଇ ଜାଗାରେ ସବୁବେଳେ ବନ୍ଧୁ ହେଇ ଜନ୍ମ ହଉଛୁ, ମାନେ କେତେ ସରଳ ସେମାନେ। ସେ ବ୍ୟାକରଣ ଅର୍ଥ ପଚାରିଲେଣି, ଆଜ୍ଞା ପ୍ରାଗ ମାନେ କଣ କହିଲେ, ଏଇ ଜନ୍ମର ପୂର୍ବରୁ ନା ଏବେ ନା ପୂର୍ବର ଜନ୍ମ, ଏତେ କଥା କିଛି ପଚାରନ୍ତି, ସରଳ ନିଷ୍କପଟ ନା, ଏ କୁଟିଳତା କଣ ରହିବେ, ଯୋଉ ହୃଦୟରେ ଯୋଉ କୁଟିଳତା ଭାବନା ଗୁଡାକ ରହେ, ଜଗନ୍ତି ବିଷ ଚଢିଗଲା, ଲୋକ କହୁଥିଲେ କି ସାପ କାମୁଡ଼ିଲା ତାକୁ ବିଷଟା ଚଢିଗଲା, ବାନ୍ଧି ପକାନ୍ତି, ସେ ନାଇଁ ଯୋଉଠି କାମୁଡ଼ିବ ସାପ କୁକୁର ବାନ୍ଧି ପକେଇ, ସେ ବ୍ଲଡ଼ଟା ଉପରକୁ ନ ଉଠୁ, ଟାଇଟ୍ କରି ବାନ୍ଧେ, ଆଉ କୁଟିଳତା କଣ, ଏ କୁଟିଳତା ବିଷ ଚଢିଯିବ ତମ ମୁଣ୍ଡ ଉପରେ ଯାଇ ପହଞ୍ଚିବ, ସହିଲା ତୁମର ଆଉ ସାଧାରଣ ଭୋଜନ ସବୁ ଯିବ, ଆଉ କୁଟିଳତା ବ୍ୟକ୍ତିର ସବୁଠୁ ବଡ଼ ଜିନିଷ ହେଲା, କାହିଁ ସେ କୁଟିଳତା ଆଚରଣ କରୁଛି, ସେ ଅନ୍ୟକୁ କାହାକୁ ମୁଁ ବଡ଼ କରିବାକୁ ଦେବିନି, କାହାକୁ ମୁଁ ରାସ୍ତା ଛାଡ଼ିବିନି, ଆଉ ସଂସାରରେ କେହି ବଡ଼ ନ ହୁଅନ୍ତୁ, କୁଟିଳତା ଲୋକରେ ଏଇ ଭାବନା ନା, ଯଦି ଭକ୍ତି ଠାକୁର କହୁଥିଲେ ନା କେହି ପୋଷ୍ଟ ଗ୍ରାଜୁଏଟ ଷ୍ଟୁଡେଣ୍ଟ ନ ହୁଅନ୍ତୁ, ଯେତେ କମ୍ ହେବ ଭଲ, କୁଟିଳତା ଲୋକର କାମ, ଆଉ ତାର ଏଇ ଭାବନା କାହିଁକି ହେଉଛି ନା, ସେ ନିଜେ ବଡ଼ ହେଇପାରୁ ନାହିଁ, ଯିଏ ପ୍ରକୃତରେ ବଡ଼ ସେ କେବେ କୁଟିଳତା ଆଚରଣ କରିବେ, ଦ୍ୱାରା ଶ୍ରେଷ୍ଠ, ସେ କାହିଁକି ଉଠିଲା ତା ଚରଣ କରେ? ଯେମିତି ଦୁର୍ଯ୍ୟୋଧନ କଣ କରୁଥିଲା, କେବଳ କୁଟିଲା ତା ଚରଣ କରୁଥିଲା ନା? ଆଉ କେବଳ କାହିଁକି ମୁଁ ବଡ଼ ହେବି, ମୁଁ କେବଳ ରାଜା ହେଇଗଲି? ପାଣ୍ଡବର ତାଙ୍କର କଣ ଅବସ୍ଥା ହଉଛି, ତାଙ୍କ କଥା ସେ ଚିନ୍ତା କରୁନଥିଲା, ତାର ନିଜର କଥା ଅଛି। କୁଟିଲ ଲୋକର ସ୍ୱଭାବଟା ହଉଛି ଏଇଟା, ଆଉ ଏଇଟା ହଉଛି ଭକ୍ତିର ସମ୍ପୂର୍ଣ୍ଣ ବିପରୀତ ଜିନିଷ, ଶୁଦ୍ଧ ତାର ସମ୍ପୂର୍ଣ୍ଣ ବିପରୀତ ଜିନିଷ। ଭକ୍ତି ଠାକୁର ପ୍ରଭୁପାଦ ମହାରାଜ ସେ କଥା ଉପଦେଶ ଆମର କୁହନ୍ତି ନା, ନିଜର ନେକେଟେ ପରର ଯାତ୍ରା ଭଙ୍ଗ। କୁଟିଲ ଲୋକର ସ୍ୱଭାବ, ମୁଁ ନିଜର ନାକବଟ ବରଂ କାଟିବି ତାକୁ ଛାଡ଼ିବି। ଦୁଇ ଜଣ ବନ୍ଧୁ ରୁହନ୍ତି, ବନ୍ଧୁ ରୁହନ୍ତି, ଉପଦେଶ ଆମର ଲେଖିଲେ ଦୁଇ ଜଣ ବନ୍ଧୁ ରହିବେ, ସିଏ ପୁଣ୍ୟ କରୁଛି, ଇଏ ତାରା ସହିପାରେ, ତାକୁ ଲୋକ ଭଲ ପାଉଛନ୍ତି, ଇଏ ସହିପାରୁନି। ତେଣୁ ସେ କଣ କରେ, ସେ ସବୁବେଳେ ଯାହା କରିବ ଇଏ ତାକୁ ଛକିବ। ଗୋଟେ ଗୋଟେ ଦିନ ସେ କହିଲା ମୁଁ ପୁରୀ ଯିବି, କହିଦେଲେ ସବୁ ଗାଁ ଆଗରୁ ସବୁ ପୁରୀ ଗଲା ମାନେ ଗାଁ ଲୋକମାନେ ସବୁ ଜାଣିଥିଲେ, ସବୁ କରୁଥିଲେ, ସରଳ ଲୋକ ସେ କହିଦେବ ନା ଆଉ, ଜଟିଳ ଲୋକ କଣ, ତା କତିରୁ କଥା ପେଟରୁ କୁହନ୍ତିନି, ତା ପେଟରୁ କଥା କିଛି ବାହାରିବନି, କିଛି ଆଦେ କରିପାରିବନି। ଜଟିଳ ଲୋକ ବା ଗୋଟେ କଥା ହଁ ହଁ ମାରିଦେବ, କିନ୍ତୁ ଭିତରେ ତା ଯୋଜନା ରଖିଥିବ। ସରଳ ଲୋକ କଣ ସବୁ ଖୋଲିକି କହିଦେ, ସଂସାରରେ ଯେତେ ଜଣ ଶାନ୍ତିରେ ରହିଛନ୍ତି ସେ ସରଳ ଲୋକ ଶାନ୍ତିରେ ରହିଛନ୍ତି, ଗରିବ ଧନୀ ସହିତ ମତଲବ ନାହିଁ। ସାଧୁ ସମାଜରେ ଯେଉଁମାନେ ସୁଖରେ ଆଜି ପର୍ଯ୍ୟନ୍ତ ରହିଛନ୍ତି, ସେମାନେ ସରଳ ଜୀବନ ରହିଛନ୍ତି, ତାଙ୍କ ପାଇଁ ସବୁବେଳେ ଭଗବାନ ବ୍ୟବସ୍ଥା କରୁଛି। ଏଇଟା କୁଟକା ଫୁଟିଆ, ଗୋଟା ସେ କୋଉ ମନ୍ଦିରକୁ ଯାଆନ୍ତୁ, କୋଉ ଧାମରେ ରୁହନ୍ତୁ, କୁଆଡ଼େ ଯାଆନ୍ତୁ, ଯୁଆଡ଼େ ଯିବେ ପ୍ରୋବ୍ଲେମରେ ପଡ଼ି। ପରମାତ୍ମା ତ ହୃଦୟ ଭିତରେ ଅଛନ୍ତି, ଜାଣିଦେଉଛନ୍ତି, ଏଇଟା ହଉଛି କୁଟିଳ ଲୋକଟା, ଯୁଆଡ଼େ ଯିବେ ତୁମ ପାଇଁ ପ୍ରୋବ୍ଲେମ। ସରଳ ଅନ୍ତଃକରଣ ହେବାକୁ ପଡ଼ିବ, ସରଳତା ମାନେ ହିଁ କୃଷ୍ଣ ଉପରେ ପୂର୍ଣ୍ଣ ବିଶ୍ୱାସ, ବାସ୍ ଗୁରୁ ଆଉ କୃଷ୍ଣଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ, ସେ ହିଁ ମୋର ଦାୟିତ୍ୱ ନେବେ। ଏଇ କୁଟୁ ଏ ସରଳ ଲୋକଟା କହିଦେଲା ମୁଁ କାଲି ପୁରୀ ଯିବି, ସବୁ ଡିକ୍ଲେୟାର କଲା, ଚୁଡ଼ା ଚାଉଳ ଆଗରୁ ସବୁ ବାନ୍ଧିକି, ଚୁଡ଼ା ଚାଉଳ ବାନ୍ଧିକି ସବୁ ଯାଆନ୍ତି ପୁରୀ ଯାଆନ୍ତି, ଆଉ ସେ ତାର ବାହାରିଲା, ବାହାରିଲା ଯେତେବେଳେ ଇଏ ତା ସାଙ୍ଗ କହିଲା କାରଣ ସିଏ ପୁରୀ ଚାଲିଯିବ, ତାକୁ ଲୋକ ଆସିଲେ ମାନେ ସମ୍ମାନ ଦେବେ, ତାର ପୁଣ୍ୟ ଅଧିକା କାହିଁ ହବ, ମୋଠାରୁ ସେ ଅଧିକ ପୁଣ୍ୟ ବନାଯିବ। ତେଣୁ ସକାଳୁ କଣ କରୁ, ତା ନାକଟାକୁ କାଟିକି, ତା ନାକୁ କାଟିକି ଛୁରୀରେ ତା ଦ୍ୱାର ମୋର ବସିଲା, ବୁଝିପାରିଲା ନା ନାହିଁ, ନାକ କାଟିବା ମାନେ କଣ, ସୁପର୍ଣ୍ଣାଗର ନାକ କଟାଇ ନଥିଲେ କି, ତାକୁ ଦେଖିଲେ ଏଇଟା ଅଶୁଭ, ବରଂ ମୋ ନାକ କଟୁ କିନ୍ତୁ ସେ ପୁରୀ ନ ଯାଉ। ବର୍ତ୍ତମାନ ସଂସାରଟା ଇଏ ନିଜର ନେକେଟେ ପରଯାତ୍ରା ଭଙ୍ଗ, ପରଯାତ୍ରାଟା ଭାଙ୍ଗି ବର କିନ୍ତୁ ନିଜ ନାକଟା କାଟି ମୋର କ୍ଷତି ହଉ, କଣ ଅସୁବିଧା? କୁଟିଲ ଲୋକ ଅଧିକ ନିଜର କ୍ଷତି କରନ୍ତି ନା, ଆଉ ସେମାନଙ୍କର ଯୋଉ ଅପୂରଣୀୟ କ୍ଷତି, ତାଙ୍କ ହୃଦୟରେ ଏଇ ଯୋଉ ବିଷଟା ଚଢ଼ିଯାଏ, ତାଙ୍କର ଅପୂରଣୀୟ କ୍ଷତି ହୁଏ, ଶାନ୍ତି ନାହିଁ, ଖାଇବାର ଶାନ୍ତି ନାହିଁ, ଶୋଇବାର ଶାନ୍ତି ନାହିଁ, ଯୁଆଡ଼େ ଯିବେ ତାଙ୍କ ଖାଲି ଦୁଃଖ, ଆଉ ସବୁ ଲୋକ ତାଙ୍କ ଦୃଷ୍ଟିରେ ଖରାପ, କାହିଁ ସେ ବଡ଼ ହେଇପାରୁନାହାନ୍ତି। ଆଉ ସରଳ ଲୋକ ସବୁଠୁ ବଡ଼ କଣ ଲାଭ, ସେ ବଡ଼ ଛୋଟ ସହିତ କିଛି ନାହିଁ, ତାକୁ ଯେଉଁ ସ୍ଥିତିରେ ଭଗବାନ ରଖିବେ ସେ ସୁଖରେ ରହିବ, ତାର ଆଉ କିଛି, ସେ ସରଳବା ତାର ଅନ୍ତର ଭିତରେ କାହିଁକି ଏତେ ଭାବନା ଗୁଡ଼ା ଆସିବ। ନନ୍ଦ ମହାରାଜ ସେଇଭଳି ଭଗବାନଙ୍କୁ ପାଇଛନ୍ତି ନା, ସିଏ ଭଗବାନଙ୍କର ପୁତ୍ର ହେଇଛନ୍ତି, ସିଏ ଏତେ କିଛି ବ୍ୟାଖ୍ୟା ଶୁଣୁନାହାନ୍ତି, ସେ କେବଳ ଖାଲି ସରଳରେ ଗ୍ରହଣ କରିକି ଯାଉଛନ୍ତି। ବହୁନି ସନ୍ତି ନାମାନି ରୂପାଣି ଚ ସୁତାସ୍ୟତେ ଗୁଣ କର୍ମାନ ରୂପାଣି ତାନ୍ୟହଂ ବେଦନୋୟନାହଂ। ବହୁନି ସନ୍ତି ନାମାନି, ଏଇ ଯେ ପୁତ୍ର ତୁମର, ତାଙ୍କର ବହୁତ ନାମ ଅଛି, ଆମେ ଏଥିରେ କଣ ପଚାରିଥାନ୍ତେ କଣ କଣ ନାମ ଅଛି କୁହନ୍ତୁ, ନନ୍ଦମାରେ ପଚାରିଲେନି, ତାଙ୍କ କେତେ ସରଳତା ତାଙ୍କ ଅନ୍ତର, ଗୁରୁ କହୁଛନ୍ତି, ଗର୍ଗାଚାର୍ଯ୍ୟ କହୁଛନ୍ତି ନା, ହଁ କହିଲେ ତ ବହୁନି ନାମାନି, ଆଉ ଏବେ ତାଙ୍କ ନାଁ କୃଷ୍ଣ, ଆମର ଏତେ କଣ ଦରକାର ଅଛି, କୃଷ୍ଣ ନାମ ଦେବେ ନା, ଏବେ କୃଷ୍ଣ ନାମ ରାଖେ ଗର୍ଗ ଧ୍ୟାନ ଦେ ଜାଣିଆ, ଧ୍ୟାନରେ ଦେଲେ ଜାଣିଲେ ନିତ୍ୟ ନାମ, ଏତେ କୃଷ୍ଣ ସେ ଜାଣିଛନ୍ତି, ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ, ଚିଦାନନ୍ଦ ଜିନିଷ, ଆଉ ତା କଣ ନାମଟା, ଆମର ଦେହ ସହିତ ନାମଟା ପରିଚୟ, ନାମଟା ନ ରହିବ ଦେହର ପରିଚୟ କିଛି ନାହିଁ, ଦେହର କଣ ପରିଚୟ, ହାତ ଗୋଡ଼ ମୁଣ୍ଡ ଆଖି ଅଛି, ତୁମ ନାମଟା ନାହିଁ, ନାମ ଥିଲେ କଣ ହବ, ତୁମ ସଂସାରରେ ବଞ୍ଚିପାରିବନି, ଆଉ ତୁମର ଆଇଡେଣ୍ଟି କାର୍ଡ ନଥିଲେ ବା ତ କଣ ଏଇଟା କହୁଛ, ଏବେ ଆଧାର କାର୍ଡ, ତୁମ ଆଧାର କାର୍ଡ ନଥିଲେ କେତେ ଅସୁବିଧା ହବ, ସରକାର କିନ୍ତୁ କିଛି ଫାସିଲିଟି ପାଇବନି, କିନ୍ତୁ ନାମଟା ନଥିଲେ ତୁମେ ଖାଇବାକୁ ପାଇବନି, ତମେ ଡାକିବେ କେମିତି, କଣ ଡାକିବେ, ହେ ମଣିଷ ଦୁଆ ନା କଣ, ଏ ଶୁଭ ଏ ଯୋଉ ଭୋଜନ ପଡୁଛି ଆବୃତ ନା ଡାକିଛି ରହିବନି, ଜନ୍ମୃତର ନା ନାହିଁ ତ ଖାଇବା ବସିଲେ କେହି ଡାକିବେନି, ନା ନାହିଁ ଆଉ ନାମଟା ଅଛି ବୋଲି ଦେହଟା ଚାଲିଛି ନା, ସେଠି ଦେହଟା ଜନ୍ମ ହଉ ମା ବାପା ଖାଲି ମାଡ଼ପିଟ ଲାଗି ହେଇ ମୋ ଛୁଆର ଗୋଟେ ନାଁ ଦିଅ, ଆ ପ୍ରକୃତର ନାମ ନ ହେଲେ ତ ଚଳିବ କି, ହେ ଲୋକମାନେ ଡାକନ୍ତି କି ହେ ହେ ଡାକିଲେ କୁହନ୍ତିନି ହେ ହେ କୁକୁର ଲୋକ କୁହନ୍ତିନି ହେ ହେ କଣ ହଉଛ ମତେ ନାମ ଧରି ଡାକ, କିନ୍ତୁ ନାମଟା କଣ ତୋର ତୋର ନିତ୍ୟ ନାଁ ନା କଣ ଦେହ ସହିତ ଏଇଟା ଯୋଉଟା ହେଇଥିବ କାମଟା କାମ ଚଳିବା ବଜେଟ ପାଇଁ କାମ ଚଳିବ ନ ନାଁ ନଥିଲେ କାମ ଚଳିବନି କିଛି, ଆଉ ଏ ଦେହର ଏଇଟା ନାମ ତାପରେ ଏଇଟା ମଲା ପରେ ପୁଣି କୁଆଡେ କଣ ହବ, ଆଉ ଏ ଦେହର ନାମ ଅଛି ନା କୁକୁର ହେଲା ପରେ ଗୋଟେ ନାଁ ଅଛି, ଆଜିକାଲି କୁକୁର ରଖି ନାଁ ଦଉଛନ୍ତି ନା କୁକୁଡ଼ାର ନାଁ ରହିଛି, କାହାର ଦେଖ କାହାର ନାମ ନ ରହିଲେ ତାର ଖାଇବା ପିଇବା କିଛି ଅସୁବିଧା ହବନି, ମଣିଷର ଯଦି ନାମ ନ ରହିବ ସେ ମଲା ବିଚାରା ମଲା ସେ ତ ଅଧା ଅଧା ଦିନ ଉପାସ ରହିବ, ଆଉ ହେ ଜଡ଼ ଘର ଦେବେଳେ ଯଦି ହେବ ବଞ୍ଚିବ ବଞ୍ଚିବ ନହେଲେ ସେ ବଞ୍ଚିପାରିବ, ଭଗବାନଙ୍କର ନାମ କଣ ନିତ୍ୟ ନା, ନାମ ରୂପ ଗୁଣ ସୁଚିଦାନନ୍ଦ ନିତ୍ୟ ରୂପ ସେଟା ଧ୍ୟାନ କରି କହିଲେ ନିତ୍ୟ ନାମ ସ୍ମରଣ ହେଲେ କହିଲେ ବହୁନି ସନ୍ତି ନାମାନି ବହୁନି ସନ୍ତି ନାମାନି ରୂପାଣି ଚ ସୁଦସ୍ୟ, କେବଳ ତୁମ ପୁଅର ବହୁତ ନାମ ନାହିଁ ବହୁତ ରୂପ ଅଛି, କଣ ବହୁତ ନାମ ବହୁତ ରୂପ ନନ୍ଦ ତ ପଚାରିଥାନ୍ତେ ଆଜ୍ଞା କଣ କେତେଟା ନାମ କୁହନ୍ତୁ ମୁଁ ଖାତାରେ ଲେଖିକି ରଖିବି, ଆପଣ ଯାହା ନାଁ ଦଉଛନ୍ତି ଦିଅନ୍ତୁ ମୁଁ ତାଙ୍କୁ ସେଇ ନାଁ ଗୁଡାକରେ ସ୍ମରଣ କରିକି ଡାକିବି, ଆଉ ବହୁତ ରୂପ ବି ଅଛି, ବହୁନି ସନ୍ତି ନାମାନି ରୂପାଣି ରୂପାଣି ଚ ରୂପାଣି ତବ ସୁତସ୍ୟ ଚ, ତୁମ ପୁତ୍ରର ରୂପାଣି ଚ ନାମାନି ନାମ ଆଉ ରୂପ ବହୁନି ସନ୍ତି ବହୁତ ଅଛନ୍ତି ବହୁତ ନାମ ଅଛନ୍ତି, ଆମେ ଆମେ କଣ କେତେ ନାମ ଗୋଟେ ନାମ ଟିକେ କୁହନ୍ତୁ, ନନ୍ଦ ବରା ସେସବୁ କିଛି ତାଙ୍କର ଜାଣିଛନ୍ତି କୃଷ୍ଣ ହଉଛି ମୋର ପୁତ୍ର ସରଳ ବାସ, କେତେ ନାମ କେତେ ଗୁଣ କେତେ କର୍ମ ମୋର କଣ ଦରକାର ଅଛି, ବେଶୀ କଥାରେ ଗୋଟେ ଓଡ଼ିଆରେ କୁହନ୍ତି ବେଶୀ କଥାରେ ଯେ ମୁଣ୍ଡ ପୁରାଏ ସେ ହଇରାଣ, ବର୍ତ୍ତମାନ ଆମର ଭକ୍ତ ସମାଜରେ ହଇରାଣର କାମ ହଉଛି ଏଇଟା ବେଶୀ କଥାରେ, ସେ କଣ ଜିବିସିରେ ହଉଛି କୋଉଠି କଣ ହଉଛି କଣ ଟେବୁଲ କଣ୍ଟର କରୁଛି ସେ ପ୍ରେସିଡେଣ୍ଟ କଣ କରୁଛି ବେଶୀ କଥାରେ କାଇଁ ମୁଣ୍ଡ ପୁରଉଛ, ତୁମେ ତୁମ ସେବାଟା କର ଭଜନ କର ଦେଖ ତୁମ ତୁମ ଜୀବନଟା ପାରିକି ପଳେଇବ, କଣ ହବ ସେ ଜିବିସିରେ ରୁଲ ଏମିତି ହେଲାଣି ଏଟା, ତୁମେ କଣ ଭଗବାନ କଣ ପ୍ରଭୁପାଦ ସିଏ ସୁଧ ଭକ୍ତ ସେ ଜାଣିଛନ୍ତି ନା, ଯେତେ ଜଣଙ୍କ ମୁଣ୍ଡ ଖରାପ ହୁଏ ଯେତେ ଜଣଙ୍କର ଆଜି ଭଜନ ଚିତ ହୁଅନ୍ତି ବା ମୁଣ୍ଡଟା ଖରାପ ହୁଏ ବା ଭଜନ ହୁଏ ନା କାହିଁକି ନିଜ କଥା ନାହିଁ ପର କଥାରେ ମୁଣ୍ଡ ପୁରେଇକି, ଯେତେ ଜଣ ଆଜି ଭଜନରେ ବାଧା ଯୋଉମାନଙ୍କର ଜୀବନ ସେଥିପାଇଁ ଛୋଟ ପିଲାବେଳେ ଆମ ଟିଚର ମାନେ କହୁଛି ମୋର ମନେ ମାଇଣ୍ଡ ୟୋର୍ ଓନ୍ ବିଜନେସ୍ ମାଇଣ୍ଡ ୟୋର୍ ଓନ୍ ବିଜନେସ୍, ସାର୍ ଦେଲି ତମ କହିବ ସାର୍ ଏଇ ପିଲାଟା ଖେଳୁଛି ଏମିତି ବଦମାସ କରୁଛି, ଏ ତୁମେ ପାଠ ପଢୁ ନା ମାଇଣ୍ଡ ୟୋର୍ ଓନ୍ ବିଜନେସ୍ ତୁମେ କାହିଁ ତା କଥା କାହିଁ ମୁଣ୍ଡ ପୁରୁଛୁ, ହେଲା ତା ବଦମାସଟା କଥାଟା ତା କଥା କିଛି କହିବନି, ଯେତେ ଜଣ ଆଜି ଭକ୍ତି ପଥରେ ପଛେଇକି ରହିଛନ୍ତି ବା ଭକ୍ତି ପଥରେ ଆଜି ଛାଡ଼ି ଦେଇଛନ୍ତି ବା ଭକ୍ତିରେ ସେମିତି ରହିକି ଖାଲି କେବଳ କଷ୍ଟ ପାଉଛନ୍ତି କଷ୍ଟ ପାଉଛନ୍ତି ଭକ୍ତି ଯୋଗରେ ରହିକି ବି ଦୁଃଖୀ, ଭକ୍ତି ଭଳିଆ ଆନନ୍ଦ ଭକ୍ତି ଯୋଗ ଯୋଉ ଆନନ୍ଦ ଭଗବାନଙ୍କର ଯାହା କୁହନ୍ତି ଇଏ ଅନୁମୋଦିତ ସମ୍ମତ ପଥ, ଭଗବାନ ଏ ପଥରେ ହିଁ ଆସୁଛନ୍ତି ଆସି ଭକ୍ତି ପ୍ରଚାର କରୁଛନ୍ତି, ସେ ପଥର ରହି ଗୋଟେ ଯିବ ଆଜି ଦେଖ ତ ବିଷାଦ ସବୁବେଳେ ଦୁଃଖ କଣ ତୋର ଅଭାବ ତୋର କି ଖାଇଗଲା ନା ନେଇଗଲା ନା ତୋର କଣ ହେଲା, କାହିଁ ତୁ ଏମିତି ସବୁବେଳେ ମନଟାକୁ ଏମିତି କରି ରହୁଛ, କାହିଁ ଦୁଃଖ କାହିଁ ତୁ ଭରସା ପାଉନି, ମୁଁ ଭଗବାନ ପାଉନି ଭକ୍ତି ହଉନି ଏଥିପାଇଁ ଦୁଃଖ ନୁହେଁ, ଖାଲି ପର କଥାରେ ମୁଣ୍ଡ ପୁରେଇ, ଏଇ ସରଳ ଲୋକ ଆଉ କୁଟୁର ଲୋକ ଭିତରେ ଥିଲା ପାର୍ଥକ୍ୟ, କୁଟୁର ଲୋକ ସବୁ କଥାରେ ମୁଣ୍ଡ ପୁରେଇବା ପାଇଁ ଚେଷ୍ଟା କରିବ, ସରଳ ଲୋକ କଣ କରିବ ତା କାମଟା ସେ ତାର କରିଦେଲେ, ଯେତେ ଜଣ ଆଜି କଷ୍ଟ ପାଆନ୍ତି କେବଳ ଏଇଦିନ ପର କଥା ପାଇଁ ପର କଥାରେ ମୁଣ୍ଡ ପୁରେଇକି ହିଁ ସମସ୍ତେ ଆଜି କଷ୍ଟ ପାଇଛନ୍ତି, ଆଉ ପ୍ରଜଳପଟା ଆଉ କଣ କିଅ ଯୋଉ କୁହାଗଲା ପ୍ରଜଳ୍ପ ପ୍ରଜଳ୍ପ ମାନେ କଣ ଭକ୍ତ ପୁଣି ଦୁଇଟା ଜିନିଷ କୁହାଗଲା ନା ବୋଧୟନ୍ତ ପରସ୍ପରମ, ଭଗବାନ କହିଲେ ଗୀତାରେ ମଚିତା ମଦଗତା ପ୍ରାଣ ବୋଧୟନ୍ତ ପରସ୍ପରମ, ପରସ୍ପର ଭିତରେ ଆଦାନ ପ୍ରଦାନ କରି କୃଷ୍ଣ କଥା, ଆଉ ଏଠି କଣ କୁହାହେଲା ପ୍ରଜଳ୍ପ, ପ୍ରଜଳ୍ପ କେମିତି କଣ କୋଟିଏ କୋଟିଏ ପ୍ରଜଳ୍ପ ହବ, ଏ ପ୍ରଜଳ୍ପ ପ୍ରଜଳ୍ପ ମାନେ ଦେଖିବ ସେଠି ପର କଥା, ଭକ୍ତ ସବୁବେଳେ ଆଉ ଗୋଟେ ଭକ୍ତ କଥା ରହିଛି, ସେ ପ୍ରଭୁ କ'ଣ କଲେ, ଆଗରୁ ପ୍ରଜ୍ୱଳନ ପାଇଁ ତ ହଉନଥିଲା, ଯେ ମୋବାଇଲ ଆସିଲା ସେ ପ୍ରଜ୍ୱଳନ ସବୁ ତିଆରି କଲା। ଆଗରୁ କ'ଣ ସମସ୍ତେ ସେବା ଏନଗେଜମେଣ୍ଟଟା ବଡ଼ ଜିନିଷ ନା, ସେ କେଉଁଠୁ ତୁମେ ଚାଲିବ ଦୁଇ ଘଣ୍ଟା ପ୍ରଚାର କରିଦେଇ ପଳାଇଲେ ମୁଁ ନାଇଁ ନାଇଁ ସେଟା ସେଥିରେ ତୁମେ ପ୍ରଜ୍ୱଳନ କରିବ ହିଁ କରିବ। ଏବେ ମୌନ ପ୍ରଜ୍ୱଳନ ଅଛି, ପ୍ରଜ୍ୱଳନ ମାନେ କ'ଣ ଜଳପ ପ୍ରଜ୍ୱଳନ ନା, ତୁ କହୁବି ନା କିଛି ବର୍ତ୍ତମାନ କିଛି କହିବା ଦରକାର ନାହିଁ, ଯେଉଁ ଇଣ୍ଟରନେଟ୍ ହ୍ୱାଟ୍ସଅପ୍ ଏଥିରେ ପ୍ରଜ୍ୱଳନ ନା, ଏଇଟା କ'ଣ ଏଗୁଡ଼ା, ଏ ତାକୁ ଲେଖିବ ସେ ତାକୁ ଲେଖିବ, ଏ ତାକୁ ଗାଳି ଦେବ ସେ ତାକୁ ଗାଳି ଦେବ, ଏଇଟା ପ୍ରଜ୍ୱଳନ ଏନଗେଜମେଣ୍ଟ ନାହିଁ ନା, ସବୁ ପ୍ରଜ୍ୱଳନ ପରେ ଯାଏ। ଯାହାକୁ ପ୍ରଚୁର ତାର ସେବା ରହିଛି, ତାର ଦାୟିତ୍ୱ ରହିଛି, ତାର ମୁଣ୍ଡ ପୁରା ପର କଥାରେ ମୁଣ୍ଡ ପୁରାକୁ ସମୟ କାହିଁ, ମଣିଷର ଯେତେବେଳେ ଫାଙ୍କା ସମୟ ମିଳେ ସେ କ'ଣ କରିବ, ଏଇ କୋଟିଲ ଲୋକ ତାର କାମ କ'ଣ, କାମ ନାହିଁ ନା ତାର, କିଏ କ'ଣ ଏଇଟା ତ କାମ ଆଉ କ'ଣ, କୋଟିଲ ଲୋକର କାମ କ'ଣ, କିଏ କ'ଣ କରୁଛି ଦେଖେ ଦେଖେ। ଆଉ ତାପରେ ଆଗରୁ କିଏ କ'ଣ କରୁଥିଲା ତା କଥା ମନେ ପଡ଼ୁଥିଲା, ରହିଯାଉଥିଲା, ନହେଲେ ଚିଠି ଖଣ୍ଡେ ଲେଖୁଥିଲା, ବର୍ତ୍ତମାନ କ'ଣ ସାଙ୍ଗେ ଲଗା ମୋବାଇଲ, କିଏ କ'ଣ କରୁଛି, ଦେଖିବା ସେ କ'ଣ କରୁଛି, ଏ ପ୍ରଭୁ କ'ଣ ତ ମନ୍ଦିରରେ କ'ଣ ଚାଲିଛି, କ'ଣ ଖବର, ସେ ପ୍ରଭୁ କ'ଣ କଲେ, ଇଏ କ'ଣ କଲେ, ଏଇଟା ପ୍ରଜ୍ୱଳିତ ନା ଆଉ କ'ଣ ଅନ୍ନେସେସରୀ ଟପର କିଛି କାମ ନାହିଁ, ତା ତୁମର ସ୍ପିରିଚୁଆଲ ଏନଗେଜମେଣ୍ଟ ନାହିଁ। ଦେଖିଲେ ତୁମେ କେଉଁ କର୍ମୀ ଲୋକଙ୍କୁ ଦେଖିବ, ଡାକିକି ତାଙ୍କୁ ଦୋକାନ କାହାକୁ ଦେଖିଲ, କାହା ସାଙ୍ଗେ ଗପିବ, ଦେଖିବା କର୍ମୀ ଲୋକ ବି ଗପୁନାହାନ୍ତି ଆଜିକାଲି, ସେ କର୍ମୀ ଲୋକ ଯଦି ଗପିବେ ତାଙ୍କ ପେଟ ଉପାସ ରହିଯିବ, ଆଉ କର୍ମୀ ଲୋକ ଗପୁଛନ୍ତି ଦେଖିଲେ ଦେଖେ, ଆଉ ଯୋଉ ଗୁଡାକ ଛକ ମନେକର ସବୁ ବସିକି ଗପୁଛନ୍ତି ସେଗୁଡା ସେଭଳିଆ ଭିକାରୀ ହେଇକି ରହିଛି। ଆଉ ସେ କାରଣ ତାଙ୍କୁ ତୁମେ ଯଦି ପର କଥାରେ ମାତିକି ରହିବ, ତୁମ କାମଟା ନିଜେ କରିପାରିବନି ନା, ନିଜ କାମ ନାହିଁ, ନିଜର ଏନଗେଜମେଣ୍ଟ ନାହିଁ। ଆଉ ପ୍ରଜ୍ୱଳନ ଏଇଟା ଆଗରୁ ପ୍ରଜ୍ୱଳନ ନଥିଲା, ମୋବାଇଲଟା ଆସି ବେଶୀ ଖରାପ କରିଦେଲା, ପୁରା ସାଧୁ ସମାଜକୁ ବେଶୀ ନଷ୍ଟ କଲା ମୋବାଇଲ। ଆଉ ତୁମର ଦୁର୍ବଳତା ରହିଛି, କେତେବେଳେ ତୁମର ଗୋଟେ ୱିକନେସ୍ ଆସିଗଲା, କେତେବେଳେ ଭଲ ଲାଗୁନି, କେତେବେଳେ ଭଲ ଲାଗୁଥିଲା କ'ଣ କରୁଥିଲ, ଯା ସେବା କର, ଜପ କର, ଚୁପଚାପ ରହ, ଭଲ ଲାଗେ ଏହାକୁ ଲଗେଇଦେ, ତାକୁ ଟିକେ ଲଗେଇଦେ, ତୁ ଲଗେଇଦେବ ଯେତେବେଳେ ସି ବି ସେଠି ଲଗେଇଦେବି, ଛାଡ଼ିଦେବ ତୁମକୁ, ସେ ଗୋଟେ ପ୍ରଜ୍ୱଳନ ପକେଇଦେବ, ଜାଣିଛ ନା ଏ ପ୍ରଭୁର ଏହା ହେଲା, ସେଠି ଏହା ହେଲା, ଏଇ ମାତାଜୀ ଏହା କଲା, ଏ ପ୍ରଭୁ ଏହା କଲା, ବାକି ତୁମ ମୁଣ୍ଡରେ ସେଗୁଡ଼ା ସବୁ ପଶିଲା। ଆଉ କ'ଣ, ଆଉ ତୁମର ହୃଦୟ କ'ଣ ରହିବ, ଭଜନ କ'ଣ କରିବ, ସରଳତା ଗୋଟେ କେତେ ସୁନ୍ଦର ଜିନିଷ, ଏଇ ଏନଗେଜମେଣ୍ଟ, ପ୍ରଚୁର ଏନଗେଜମେଣ୍ଟ ଦରକାର ନା। ଆଉ ବିଶେଷ କରି କଳିଯୁଗରେ ଏବେ 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 ଆମ ବେଳେ ତ ଛାଡ଼, ଆମର ତ ସବୁ ସେମିତି ବ୍ୟବସ୍ଥା ଥିଲା ହିଁ, ସବୁବେଳେ ପୁରା ଚବିଶ ଘଣ୍ଟା ବସିବା ମାନେ ବସିବାକୁ ତୁମକୁ ଦେଉନଥିଲେ। ଆଉ ବର୍ତ୍ତମାନ ଯିଏ ସାଧୁ ହେବା ପାଇଁ ଚାହୁଁଛି, ବିଶେଷ କରି ସାଧୁ ହେବା ପାଇଁ ଚାହୁଁଛି, ଯେଉଁମାନେ ବ୍ରହ୍ମଚାରୀ ହେବା ପାଇଁ ଚାହୁଁଛନ୍ତି, ତାଙ୍କୁ ଚବିଶ ଘଣ୍ଟାରୁ ଚବିଶ ଘଣ୍ଟା ଖଟେଇବ, ତାହେଲେ ସେ ବଞ୍ଚିଯିବେ, ପଚାଶ ଷାଠିଏ ବନ୍ଧା ସତୁରି ବନ୍ଧା ତ କମର ବାଙ୍କିବ, ସେଠି ଛାଡ଼ିଦେବ, ଯା ବସ ବସିକି ମାଳ ଯାଉ। ଆଉ ପାଖରେ ମୋବାଇଲ ନଥିବ, ଯଦି ମୋବାଇଲ ଥିବ ମାନେ ସେ ଭଜନ ନାଁରେ ସେ ଖାଲି ଘୋଷରି ଘୋଷରି ଦେଖାଉଥିଲା ଛୋଟ କୁକୁର, ସେ ଛୋଟ କୁକୁର ଭଳିଆ ତୁମେ ହବ, ଖାଲି ଘୋଷରି ଘୋଷରି ଚାଲିବ। ସୁକୃତ କମ ଏଇଟା ବିଶ୍ୱସ୍ତା ଆସିବନି, ଏଇଟା ସୁକୃତି ଅର୍ଜନ କ'ଣ ହବ, ଭଗବାନ ସେବାଟା ତୁମର କଲେ ସୁକୃତିରେ ଭକ୍ତି ନୁହେଁ, ସୁକୃତି ପାଇପାରିବନି, ତୁମର ଅବସ୍ଥା ଖାଲି ହେଇଯିବ। ଆଉ ଯୋଉ କଳି ବଢ଼ିଲାଣି, ତାପରେ ଆଜି ଯୋଉ ଆଜିକାଲି ଯୋଉ ଜେନେରେସନ ପିଲାମାନେ ଆସୁଛନ୍ତି, ତୁମେ ତାଙ୍କ ଚଳିପାରିବନି, କାରଣ ପିଓର ଇଣ୍ଟେଲିଜେଣ୍ଟ ଆସିବନି ନା, ତୁମେ କହ ପୁରୁଣା କାଳିଆ ଲୋକ, ଆରେ ପୁରୁଣା କାଳିଆ ଲୋକ ସହିତ କ'ଣ ଅଛି, ମୋଦି କ'ଣ ପୁରୁଣା କାଳିଆ ଲୋକ ନା ନୂଆ କାଳିଆ ଲୋକ, କେତେ ବୟସ ତାର ଭାବିଲେ, ମୋଦିର କେତେ ବୟସ, ଷାଠିଏ ସତୁରି ବର୍ଷ ହବନି ତାର, ସେ କ'ଣ ନୂଆ ନୂଆ କାଳିଆ ଲୋକ, ଏ ସବୁ ନୂଆ କାମ କରିଦେଉଛି, କାହିଁ କରିଦେଉଛି, ତୁମର କେତେ ବୁଦ୍ଧିଆ ହେଇକି ସେ କେମିତି କାମ କରିଦେଉଛି, ସେ ଶିଖୁଛି ନା କେଉଁଠି, ତାର ଇଚ୍ଛା ଗୋଟେ ଅଛି ମୁଁ ଦେଶ ପାଇଁ କରିବି, ତାକୁ ସେଥିରେ ପରମାତ୍ମା ସେଭଳିଆ ଜ୍ଞାନ ଦେଉଛି। ଷାଠିଏ ସତୁରି ବର୍ଷ ମିନିମମ୍ ହେଇଥିବ ନା, ତାର ପଞ୍ଚଷଠି ସତୁରି ହେଇଥିବ, ଆଉ ଦେଖୁଣା ଦାଢ଼ି ସବୁ ବାଛିଗଲାଣି, କ'ଣ ହେଲାଣି, ସତୁରି ବର୍ଷର ଗୋଟେ ପ୍ରଧାନମନ୍ତ୍ରୀ ସେ କେତେ ବଡ କାମ କରୁଛି, ଆଉ ସତୁରି ବର୍ଷର ବାବା ଯିଏ କହିଲେ ସେ କ'ଣ କହିବ, ମୁଁ ବୁଢ଼ା ହେଇଗଲି ବା, ମୁଁ ରିଟାୟାର୍ଡ଼ର, ଦେଖ ତୁମେ ତା କଥା ଶିଖ, ଆମେ ପୁରୁଣା ପୁରୁଣା ନୂଆ ଭକ୍ତ ସାଙ୍ଗେ ଚଳିପାରୁନି, ସେ କାହା ସେ ଯୋଉ ଯାହା ଚଳୁଛି, କାହା ସାଙ୍ଗେ ନୂଆ ଲୋକ ସାଙ୍ଗେ ଚଳୁଛି, କାହିଁକି ସେ କିଛି କରିବା ପାଇଁ ଚାହୁଁଛି, ପରମାତ୍ମା ତାକୁ ସେଭଳିଆ ଇଣ୍ଟେଲିଜେଣ୍ଟ ଦେଉଛନ୍ତି, ଗୋଟେ ବାହାର ଲୋକ ତୁମେ ଶିଖୁନ ତାଙ୍କ କତରୁ। ବର୍ତ୍ତମାନ ଜେନେରେସନ ଆସ, ଯୋଉ ପିଲା ଆସନ୍ତୁ, ଯିଏ ଆସନ୍ତୁ, ତୁମର ଯଦି ଭଗବାନଙ୍କ ପ୍ରତି ମମତା ରହିଛି, ସ୍ନେହ ରହିଛି, ପ୍ରଭୁ ପାଇଁ କିଛି କରିବା ପାଇଁ ଚାହୁଁଛ, ତୁମକୁ ସେଭଳି ଇଣ୍ଟେଲିଜେଣ୍ଟ ଆସି ଭଗବାନ ଦେଇଦେବେ, ବାଧା କେହି ବାଧକ କେହି ନୁହନ୍ତି, ବାଧକ ହଉଛନ୍ତି ଆମର ନିଜର ଭାବନା। ହଁ, ଭାବନା ଶୁଦ୍ଧ ରହିଲେ ସ୍ଥାନ ସ୍ଥିତି କିଛି ନାହିଁ, ଭଗବାନ ସେଭଳିଆ ଜାଗାରେ ତୁମେ ନେଇ ରଖିଦେବେ, ତୁ ଠିକ୍ ସେ ଚଳିପାରିବ, ଭୋଜନ କରିପାରିବ, ଭଗବାନ ଜାଣୁଛନ୍ତି ଏଇ ଜୀବନରେ ଏତିକି ସାମର୍ଥ୍ୟ, ସିଏ ଅଧିକା କିଛି କରିପାରିବ ନାହିଁ, ଆଉ ସେ ଚାହୁଁଛି ମୋର ସେବା କରିବା ପାଇଁ, ତା ଦ୍ୱାରା ଯେତିକି ଭଗବାନ ଗ୍ରହଣ କରିଦେବ ସେଭଳି ଜାଗାରେ ଦେଇଦେବେ। ପ୍ରଭୁଙ୍କର ଏଇଟା ବ୍ୟବସ୍ଥାନ ସବୁ ଆଉ, ଗୋଟେ ଜୀବର ବିଶ୍ୱାସ ଶ୍ରଦ୍ଧା ଯାହା କିଛି ରହିଛି। ମୁଁ ଏଇ କଥାରେ ଏଠି ପଳେଇ ଆସିଲି। ନନ୍ଦ ମହାରାଜ କିଛି ବିଶେଷ କିଛି ପଚାରନ୍ତି, ଗୋଟେ ନାଁ କହିଲେ ଦେଖିବା କ'ଣ, ବହୁତ ରୂପ ଥିଲା କୃଷ୍ଣଙ୍କର ତ ଏଇ ରୂପ, ଆଉ ଗୋଟେ କ'ଣ ରୂପ ଟିକେ କହିଲେ, ନାଇଁ ସିମ୍ପଲ ସରଳ ଭାବରେ ଗ୍ରହଣ କରନ୍ତି, ବହୁନି ନାମ ରୂପାଣି, ବହୁନି ସନ୍ତି ନାମାନି ରୂପାଣି ଯେ ତପସ୍ୟ ତସ୍ୟ ଯେ ଗୁଣ କର୍ମାନ ରୂପ ରୂପାଣି ତାନ୍ୟ ଅହଂ ବେଦ ନ ଜନା, ଅହଂ ବେଦ ନ ଜନା, ମୁଁ ବି ଜାଣିନି ଆଉ କେହି ଲୋକ ବି ଜାଣନ୍ତିନି, କିଏ ମୋର ଋଷି ବି ଜାଣନ୍ତିନି, ତୁମର ପୁଅର କେତେଟା ନାମ ଆଉ କେତେଟା ରୂପ। ତାନି ଅହଂ ଶିବ ଏମିତି ଜାଲାଖରେ କହିଦେଲେ, କାଳେ ପଚାରିଦେବେ ନନ୍ଦ ମହାରାଜ ଆଉ ଗୋଟେ ନାମଟା କୁହ ଗୋଟେ ରୂପଟା କୁହ, କହିଲେ ଅହଂ ନ ଜାଣେ, ମୁଁ ଜାଣିନି ଆଉ କିଏ ଜାଣନ୍ତି। ବ୍ରଜବାସୀମାନେ ଏଡ଼େ ସବୁ ଶୁଣୁଛନ୍ତି ଆଉ ସେମାନେ ବି ସରଳ, ସେମାନେ ନନ୍ଦକୁ ବି ପଚାରିଲେ, ନନ୍ଦ ମହାରାଜ କହିଲେ କହିଲେ ବହୁତ ନାମ କଥା କହିଥିଲେ, କୋଉ ନାମ ଗୋଟେ କୁହ, ଖୋଳତାଡ଼ା ନୀତି ଆଉ କୁହନ୍ତି, ଖୋଳତାଡ଼ା ନୀତି ତାଙ୍କର ବି ନାହିଁ, ମୋର ଏଇଟା ଏଇଟା କାହିଁକି ହେଲା କ'ଣ ହେଲା, ଏଇଟା ସବୁ ଖୋଳତାଡ଼ିଆ ବୁଦ୍ଧି। ଶୁଦ୍ଧଭକ୍ତ ଶାସ୍ତ୍ର ଯାହା କହୁଛନ୍ତି ତାଙ୍କୁ ଗ୍ରହଣ କରିନି, ସମୟ ଆସି ସବୁ ରିଫିଲ୍ଡ ହବ। ଆମେ ଠିକଣା ନାମ ନ କଲେ ଭଗବାନଙ୍କର ସେବା ନ କଲେ କୌଣସି ସ୍ପିରିଚୁଆଲ ପ୍ରୋବ୍ଲେମର କୌଣସି ସମାଧାନ ନାହିଁ। ଆଧ୍ୟାତ୍ମିକ ସମସ୍ୟାର ସମାଧାନ କିଛି ନାହିଁ, ତୁମକୁ ବୁଝେଇ ଦେଲେ ବି ତୁମେ ସମାଧାନ ହେଇପାରିବନି, ତୁମେ ବୁଝିଦେବ ମନ ବୁଝିବନି, ଆଉ ଗୋଟେ ସମସ୍ୟା ଆସି ପହଞ୍ଚ। ଆଧ୍ୟାତ୍ମିକ ସମସ୍ୟାର ସମାଧାନ କିଛି ନାହିଁ, ସ୍ପିରିଚୁଆଲ ପ୍ରୋବ୍ଲେମର ତାକୁ ବି କିଛି ସଲ୍ଭ କରିପାରିବନି, କେବଳ ନିଜର ଶରଣାଗତି ଠିକ୍ସେ ନାମାଶ୍ରୟ କରିବ, ସାଧୁଗୁରୁଙ୍କର ଆନୁଗତ୍ୟରେ ଭଗବାନଙ୍କର ସେବା କରିବ, ଯଦି କରିବ ସବୁ ଜିନିଷ ତୁମର ଧୀରେ ଧୀରେ କ୍ଲାରିଫାଇ ହେଇଯିବ। ଅଙ୍ଗଲି ଭିଆ ତାକୁ ଓଡ଼ିଆରେ କୁହନ୍ତି, ଗୋଟେ ଗୋଟେ ମୋର ଅଙ୍ଗେଲି ଭିଆ, ତୁମେ ଅଙ୍ଗେ ନ ଲିଭିଆରେ ତୁମେ ଶାସ୍ତ୍ରଗତ କଥା ଗୁଡ଼ା ତୁମ ଭିତରେ କିଛି ପଶିବନି, ଖାଲି ଶୁଣିଥିବ ହଁ ଏମିତି ଭଗବାନ ସାହାଯ୍ୟ କରନ୍ତି କ'ଣ କରନ୍ତି, କିନ୍ତୁ ଯେତେବେଳେ ଅଙ୍ଗେ ଲିଭେଇବ ସେତେବେଳେ ଆଉ ସେଇଟାକୁ ଭଗବାନ ଦିଅନ୍ତି। ସେ ଭଜନ ଆଉ କ'ଣ ଫଳଟା କ'ଣ, ଭଜନ ଫଳଟା ଏଇଆ ନୁହେଁ ଯେ ଆମେ ଶେଷରେ ଭଗବାନ ପାଖକୁ ଯିବା ଆଉ କିଛି ମଝିରେ ମିଳିବନି, ଏକାଥରେ ଯାଇ କୃଷ୍ଣଙ୍କୁ କୃଷ୍ଣଙ୍କ ପ୍ରେମ ପାଇକି କୃଷ୍ଣ ପାଖକୁ ଯିବା ଆଉ ବାଟରେ କିଛି ନାହିଁ। ଜଣେ ଡେଲି କାମ କରୁଛି କେତେ ମିଳୁ ତାକୁ, ହେଲେ 400 ମିଳିଲା, ଆଉ ଡେଲି କାମ କରି 400 ମିଳୁଛି ସେଇଟା, ଆମେ ଡେଲି ଭଜନ କରୁଛୁ ଆମକୁ କିଛି ମିଳିବନି ନା, ଏକାଥରେ ମଲାବେଳକୁ ଯାଇ ସବୁ ମିଳିବ, ଦରମା ସବୁ ଅଟକି ରଖିବେ କୃଷ୍ଣ ନା। ଠିକ୍ସେ ଜଣେ ଭଗବାନଙ୍କର ଭଜନ କଲେ ଭଗବାନଙ୍କର ସେବା କଲେ ତା ଶରଣାଗତି ହେଲେ ତାକୁ କ'ଣ ମିଳିବ, ଭଗବାନ ସେ ଅନୁଭବଟା ତାକୁ ଦେବେ, ତାକୁ ସାହାଯ୍ୟ କରେ। ଅଙ୍ଗଲି ଭିଆ କଥା ତାର ଅଙ୍ଗଲି ଭିଆ ସେଇଟାକୁ ରିଏଲାଇଜେସନ୍ ବୋଲି କୁହାଯାଏ, ସେଇଟା ନ ଆସିଲା ପର୍ଯ୍ୟନ୍ତ ତୁମର ତୁମେ ଯାହା କିଛି କହୁଛ କରୁଛ ସେଥିରେ କିଛି ତାର କିଛି ତା ଅନ୍ୟ 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 ଉପରେ କିଛି ଇଫେକ୍ଟ ପଡ଼ିବନି, କାରଣ ତୁମେ ଯାହା କହୁଛ କରୁଛ ସେଟା ତୁମର ପ୍ରାକ୍ଟିକାଲ କିଛି ରିଏଲାଇଜେସନ୍ ନାହିଁ। ଗୁରୁଙ୍କର କ'ଣ କୃପା, ଶାସ୍ତ୍ରର କ'ଣ କୃପା, ଭଗବାନଙ୍କର କ'ଣ କୃପା, ଧାମର କ'ଣ କୃପା, ତୁଳସୀଙ୍କର କ'ଣ, ଆମେ କହିଦେଇପାରିବା, ସବୁ ଶାସ୍ତ୍ର ପଢ଼ିଦେବା, ତୁଳସୀ ମହିମା, ଇଏ ମହିମା, ସିଏ ମହିମା, ଲକ୍ଷ ମହିମା ଆମେ କହିବା, ସବୁ ମହିମା ଜାଣିକି ପୁଣି ମହିମା ଅଲେଖ ଭଳିଆ ଆମେ ହେବା, ଯେମିତି ଅଲେଖ ହେବା ଭଳିଆ ସବୁ ମହିମା ଜାଣିବ, ସେ ଭିତରେ କିଛି ନଥିବ, ସେ ଯେମିତି ଶୂନ୍ୟବାଦ ତୁମେ ସବୁ ଭିତରେ ସେୟା ଥିବ, ଯଦି ଅଙ୍ଗେ ଲିପିବାକୁ ପଡିବ, ଆଉ ଅଙ୍ଗେ କେମିତି ଲିପିବ, ତୁମର ଶରଣାଗତି ଆଉ ତୁମର ଗୁରୁ ଗୁରୁ ବୈଷ୍ଣବ ପ୍ରତି ବିଶ୍ୱାସ, ଭଗବାନ ପ୍ରତି ବିଶ୍ୱାସ ଆଉ ସେବା ଆଉ ଭଜନ ନିର୍ମଳ ଅନ୍ତକରଣ, ତୁମେ ଭଜନ କରିବ ସେ ତୁମକୁ ରିଏଲାଇଜେସନ୍ ଦେବ, ସେଇ ରିଏଲାଇଜେସନ୍ଟା ତୁମକୁ ଆଗକୁ ବଢେଇ ବଢିକା ନେବ, କିଛି ଅନୁଭବ ନ ଦେବେ ଭଗବାନ ନ ଦେବେ ତାଙ୍କ ଜୀବଟା କ'ଣ ଶେଷ ମତ ଅପେକ୍ଷା କରି ରହିବ, ନିରାଶ ହେଇଯିବ ନା, ତା ଅନୁଭବ ପ୍ରଭୁ ମୋତେ ବଞ୍ଚେଇ ଦେଲେ, ପ୍ରଭୁ ମୋତେ କେମିତି ସାହାଯ୍ୟ କଲେ, ପ୍ରଭୁ ମୋତେ କେମିତି ଗୁରୁ ବୈଷ୍ଣବ ସାହାଯ୍ୟ କରୁଛନ୍ତି, ଅନୁଭବଟା ଦେବେ, ଆଉ ଯାହାର ସେଇଠି ଜିନିଷଟା ଆସୁନି ସେଟା ହବନି, ସେଟା ଅନୁଭବ ହିସାବରେ କଥା କହିବାକୁ ପଡ଼େ। ଶାସ୍ତ୍ର ହିସାବରେ ଆମେ ବହୁତ କିଛି କଥା କହିଦେଇପାରିବା, ସେଟା ଇଫେକ୍ଟିଭ ହବନି, ନିଜର ଅନୁଭବ ଆଉ ନିଜର ସ୍ଥିତି ହିସାବରେ ଭଗବାନଙ୍କୁ ପ୍ରାର୍ଥନା କଲେ ଯେଉଁ କଥାଟା ଆସିବ ସେଟା ଆମର ନିଜର କଲ୍ୟାଣ ହବ ଆଉ ଅନ୍ୟର ବି କଲ୍ୟାଣ। ବହୁତ ସନ୍ତି ନାମାନି ରୂପାଣି ତପସ୍ୟ ଚ ଗୁଣକର୍ମାନି ରୂପାଣି ତାନ୍ୟ ବେଦନ ଜନା, କିଭଳିଆ ରୂପ କିଭଳିଆ ନାମ ସେଟା ଗୁଣକର୍ମ ହିସାବରେ, ଏଇ ଯେମିତି ଗୋବର୍ଦ୍ଧନ ଧାରଣ କଲେ ଗୋବର୍ଦ୍ଧନ ଧାରି ଏଇଟା କହୁନାହାନ୍ତି, କାଳିଆ ଦମନ କଲେ କାଳିଆ ଦମନକାରୀ, ମାଖନ ଚୋରି କଲେ ମାଖନ ଚୋର, ଏଇ ଗୁଣ ଆଉ ହିସାବରେ ସରି କର୍ମ ହିସାବରେ ଗୁଣ ହିସାବରେ ତାଙ୍କର ନାମ ହବ, ଭକ୍ତକୁ ଭଲ ପାଆନ୍ତି ଭକ୍ତ ବତ୍ସଳ ନନ୍ଦ, ଏଇ କିଛି ବ୍ୟାଖ୍ୟା କିଛି ତାଙ୍କୁ ଦରକାର ପଡ଼ିଲାନି ନନ୍ଦ ମହାରାଜ, କିଛି ସେ କେବଳ ଚାହିଁକି ବସିଥିଲେ କେମିତି ମୋ ପୁଅର ନାଁଟା କଣ ହଉ, ବାସ୍ ସଂସ୍କାରଟା ହେଇଯାଏ, ମୋ ପୁଅ ପୁଅର ନାଁଟା କଣ ହଉ, ନା କୃଷ୍ଣ, ଆଉ ତୁମକୁ ବିପଦରୁ ସବୁ ରକ୍ଷା କରିବେ। ନନ୍ଦ ମହାରାଜ ଖୁସି ହେଇଗଲା, ଏତେ କିଛି ପଚାର ବସିଲେ ନାହିଁ, ସରଳ ଅନ୍ତ କଣ। ବ୍ରଜବାସୀ ମାନେ ଏଇଟା ଶ୍ରବଣ କରି ଫେରିବେ, କାଲି ଆମେ ଶ୍ରବଣ କରିବା। ହରେ କୃଷ୍ଣ। ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତମ କି ଜୟ। ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ। ଶ୍ରୀଲ ଗୁରୁଦେବ କି ଜୟ। ନିତାଇ ଗୌର ପ୍ରମାନନ୍ଦ।